नमो भगवते वासुदेवाय। श्रीमद् भगवद गीतार द्वितीय अध्याय अर्जुन जो प्रश्न तार उत्तर दौंती विशेषकर भगवद गीतार जदि प्राथमिक प्रश्न अर्जुन किसी थाए तार विशेष प्रश्न बा प्रथम आरंभ प्रश्न ये द्वितीय अध्याय श्लोकटी ही स्थित प्रज्ञ का भाष समाधि तस्य केशव या पर अलग प्रश्न गुड़िक अच्छा तेरे जोगी कि भले इंद्रिय मान को विशेष सहित व्यवहार कर इंद्रिय मान को संयम कर इंद्रिय संयम हूँ जीवन जहाँ जोगी लक्ष्य इंद्रिय मान पर्यंत स्वतंत्र विचरण करेंगे इंद्रिय मान स्वभाव शब्द स्पर्श रूप रस गंधर जमी पंच ज्ञानेन्द्रिय स्वभाव चलते से पर्यटन जोगी तार निजर चित्तवृत्ति को स्थिर करवसायत्मक बुद्धि हो पार ना तेणु यदि सब दिग्वर आम आलोचना कर प्रभु तो सब कथ कौन सब विचार भगवान दे जोगीर विचार को भी देते जोगीर कथा कौन से जोगी किभ इंद्र को ध्यान कर ज्ञानी कथा कहते ज्ञानी किभ इंद्र को संयम कर आंतरिक कथा जमी बापर पांचटा पुओ अच्छे पुअर योग्यता देख बाप तार समस्त कह कथा कह तार अत्यंत प्रिय पुत्र अंतर कथा कहे तेना गीतार सब ज्ञान अच्छे कर्मी मान सर्वसाधारण सब जीव मान कर्मी मान अच्छे कर्म कर्मी ज्ञानी योगी समस्त अच्छे भक्त अच्छे से भक्त पाखे भगवान सब गुहतम जिन गुड़ा कहते इंद्र संयम जो आस आगे आसो कि बण को जीव कि कौन से मृग चर्म कह कमी ध्यान कर सब विषय कौन से जोगी मान कहले भक्तिपर अर्थ जदि गीता को प्रभुपाद जी महाराज सब बड़ा अवदान होते सी गीता पर भाष्य लिखुं भागवत भाष्य लिखुं सब कृष्ण चेतना भक्ति आक्तिपर अर्थ कर जदि कहीं गीता पढ़ी भगवान हो भगवान भक्त हो ना कि गीता पढ़ी कृष्ण को भगवान बोली जानी तार ज्ञान किसी ना बोली बुझाक पड़ो ज्ञान जन गीता पढ़ुच भगवान भक्त हो पारे तेज से गीता पढ़ ठीक से बुझी ना जन गीता पढ़ुच्छे से कृष्ण को भगवान बोली जानी तार भी स्थिति जाक तार ज्ञान स्थित ठीक ना तो गीता पढ़वर तात्पर्य हूँ यहाँ भगवान कृष्ण होते भगवान आ कृष्ण भक्ति करवा जीवन रक्ष्य आ जहाँ सब किसी कार्य रही सर्वधर्म कहगला अधर्म कौन कहगला ना कौन कलि युग लोक गुड़ा पतित बोली कहु मंस पिज रसुण निशा छाड़ एटा तो अधर्म गुड़ा आगे छाड़ापी कहीं कह तो कई सभ्य मानव व्यवहार करती ना से कलि युग तप गोटे कलि युग पापी लोक मान पाप छड़ेटा गोटे हूँ बड़ तप इमाने एक्स्ट्रा तप किसी कर कौन से कमे पारे भगवान बचुच्ची कौन कह सब महाप्रभु आचार्य मैंने जानते व्यवस्था से भाई कर जो मैंने सौभाग्यवान थे पूर्वर सुकृति थी से बुझिकी युक्त बैराग्य आचरण करते सहज जिनस नहीं भगवान बढ़ी संस्कार तो सेकि समाज संस्कार से परेश व्यक्ति तो सेम तार पूर्व संस्कार ना गुड़ा सब आड़े ऊपर उठी जापर से कौन कर तेणु तो समस्त मत भगवान दे किंतु भक्त भक्तिपर अर्थ को जो धर सी मत सब गुड़ा कटिज सब ये जमी कहीदेले कि अलग पंथार के बार बार दोहरे प्रथम दोहरे परम दृष्ट निवर्तनते विषय भी निवर्तनते सेटा कह कि पुणी काटले सेटा कहीदेले उन्नत रसन पाइले जड़ सुख त्याग करें बिना कहीं कौन इंद्रिय को संयम करें कि काटिदेले परवर्त श्लोक जो अभिगम देव पुरुष से भी पश्चित सेटा कहीदेले तो अर्जुन प्रश्न करहतु कौन कले जन इंद्रिय को संयम करवर्त श्लोक कहे तानी सर्वाणी संयम युक्त आसित मत्पर मत्पर भक्त भगवान मत्परायण গীতার বারম্বার এই মৎপর শব্দটা লাগিয়েছেন, মত পরম ভব মত কৃত একাদশ অধ্যায়ের অছন্তি সে শ্লোক মৎপর সিন্ধি অছি মচ্চিতা মদগতা প্রাণ বোধয়ন্তি পরস্পরম মচ্চিতা মদগতা মৎপর সবুজ লাগুছে, মত 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 লাগুছে সবুজ ভগবান মু কহা দ্বারা নিরাকারবাদী মানুষ কাটি দিয়েছেন যে ভগবান নিরাকার নুহতি, ভগবান হচ্ছে সাকার। মু কি কহ যে সরধারে নুই সে কেমনি কহ মত মোর এটা কি কহিপার যে সরধারে না যেমন কিন্তু ভগবান নির্বিকার নির্বিশেষ কাটি দিয়ে এর মতপর হওয়া কুচ মত পরায়ণ হওয়া কুচন নির্বিশেষ উপরে নির্বিশেষ শূন্যবাদ উপরে জন পরায়ণ কেমনি হব ভক্তি যেত কহিল মন মনা ভাব মত ভক্ত নিরাকারকে ভক্তি কেমনি করব কেমনি সেটা করব কাটি দিয়া হয়েছে না সেটা তো ধ্যান কথা কইলেন না ভক্তি কথা কইছেন যারা ধ্যান কথা কইছে তুমি নিরাকারকে ধ্যান কর মতপর ভক্ত না হলে মধভক্তি প্রভাবণে কালি শুনুলে বলদেব দাস মধভক্তি প্রভাবণে সর্বেন্দ্র বিজয়পুর বিকার সে কহিলেন সত্য দৃষ্টি লোভতে বিজয় ভক্ত ভগবানের ভক্তি প্রভাবরে আত্মদৃষ্টি লাভ করবে আন্দ্রিয় বিজয় লাভ করবে। আর যে ভগবান ভক্তি ছাড়িকি সে কম করছেন ইন্দ্রিয় সংযম চেষ্টা করছেন তাঁর দুইটা যোগ কি হব না ইন্দ্রিয় সংযম হব না আত্মদৃষ্টি হব কাইকি হব না ভক্তি কিছু ধর না ইন্দ্রিয় সংযমটা কেদিন পর তাঁর রহব সে ইন্দ্রিয় মানুষ যেতে পর্যন্ত ইন্দ্রিয় সংযমর ব্রহ্মচর্যের নিয়ম গুড়া পাাল করুবে তপসা ব্রহ্মচর্যেণ সময়েন চ দমেন চ ত্যাগেন সত্য শৌচাভ্যা যমনে নিয়মেন চ ষষ্ঠ স্কন্ধরে সুখদেব গোস্বামী কহিলেন এই নিয়ম গুড়া মানুলে সে যাই পাপটা ছাড়ি পার কলিযুগের এটা কি মানি সুখদেবঙ্কর পরীক্ষিত মন দুঃখ হয়ে গেল আরে মু কৌছি বাপুর লোক কেমনি উদ্ধার হবে কলিযুগের এটা কি মানি তপসা ব্রহ্মচর্যেণ কোণ তপ করি লোকটা অসঞ্জত লোকটা মানে কোণ তপ করি কিছু তপ নাই ভোজন নহল মরিযে এগুলা খাইবা টিকিট ডেরি হলে মুন্ড পাগলা হয়ে কি তপ করবে কলিযুগ লোক ভোগ ছাড়ি পারে তপসা ব্রহ্মচর্যে কোণ ব্রহ্মচর্য পালন করি কিছু করে চঞ্চল মন আহার ঠিক নাই বিষয়ের প্রবণতা বহুত তপসা ব্রহ্মচর্য সময়েন চ দমেন চ বাহ্য ইন্দ্রিয় সংযম করব অন্ত ইন্দ্রিয় সংযম করব কাম করদেব সংযম করব সময়েন দমেন চ ত্যাগীন সত্য শৌচাভ্যা জমেন নিয়মেন চু কি মানিব এখন যুগ লোক মন বাক ধীরা শ্রদ্ধা নিত্বা ক্ষিপন্তি অগম মহত পাপম বেণুকুল মই বা আনল সেটি সে কহিলেন বাউঁশ মনে নিয়া লাগিলে যদি পুড়ি যায় যদি এইভাবে কিন্তু পুনরুত্থিত বাউঁশ বাউঁশ মনে তুমি নিয়া লগাই দেবে নিয়া দেলে বাউঁশ মনটা পুড়ি যাব কিন্তু বর্ষা হলে পুঁ তা মূলর গজা মারিব ব্রহ্মচর্য যে নিয়ম গুড়া রহিলা ইন্দ্রিয় সংযম পাই তুমি এগুড়া সব মানিলে সে চাপি চুপিকি রহব পুঁত তুমি কোটা নিয়মটা ন মানি পারল উত্থিত কাই ইন্দ্রিয় মানে পরম দৃষ্ট নিপড়ে উচ্চ সুখটা পাই না সে নিচ সুখাড়ু ধাই তাকে তুমি কম করব আমার কৃষ্ণ চেতনা বৃদ্ধি করি এটা লক্ষ্য সেপি কে মতপর মতপর কেদেলে মতপরায়ণ হব ভগবান ভক্তি নকলে আমার বলে কোণী রাস্তার তুমি আহ্য যেত ফ্যাক্টর গুড়া রহলা মো লোক গুড়া কম ভারি আট্রাক্ট হয়ে যাতে না কামন কেমন জয় করব ক্রোধ কেমন জয় করব কেমি কথা এই যেগুলা সব আজকাল ইউট্যুবের সব দৌড় লক্ষ লক্ষ তাঁর লোক দেখি আরে এগুলা কিছু কাম না লাগবেনি এগুলা সব কিছু সময় অসংযত লোক গুড়া কম করবে সে যেমনি রামদেব বাবা মধ্যে বাহারি না যোগ যোগ সেন্টার সবুড়ে দেখো বাহারি পড়ে সকাল উঠি দেখ কেউ যোগ অছি বর্তমান হ্যাঁ কুয়া গেল যোগ আরে ভোগী গুড়া এটা কি যোগ করব ভোগী এগুলা ভোগবাদ বড়ি মানে কি যোগ করি মানে শৃঙ্খলা যার জীবন না তার খাইবা পিবা শোবার শৃঙ্খলা নেই এ রোগর ভাল হওয়া যোগ করিয়ে পুঁজি রোগটা ভালো হলে পুঁজি কম করিয়ে ভোগ করিয়ে ই তো যোগর লক্ষ্যাঙ্ক রহলা ভোগ যোগর লক্ষ্যটা কম রয়ে ভগবান সাথে যুক্ত হওয়া আর সেটা ভোগী সে শিখু সেটা রোগর ভালো হব রোগর ভালো হব কি রোগর কোনটা ভালো হব রোগর কি ভালো হয়েছেন জন্ম মৃত্যু জরা ব্যাধি এটা তো শরীর ধর্মটা তোমার প্রাধ হিসাবে রোগটা পৌঁছিব ঔষধ কিছু কাম করবনি যোগ কিছু কাম করবনি যোগটা তোমার মানে অতি সুস্থ যোগ করুক লোক বি কামনাটা বন্ধ করে পারে কামা দিবি লোভ যোগপথে প্রথম স্কন্ধ ভাগবতরে কামা দেবী যোগপথে নারদ মুনি কহুছন্তি ব্যাসদেব তুমি কাহিঁকি ভক্তি বিষয়ে লেখ, এই যে ভাগবত বাণী কাহিঁকি লেখ? কামা দেবী যোগপথে লোভ তমুহু মুকুন্দ সেবয়া অধ্যা তৎসাম্যতি, ভগবানঙ্কর মুকুন্দঙ্ক সেবা দ্বারা সাক্ষাৎ ভাবে যেভাবে এই যে ইন্দ্রিয় মানঙ্কর প্রসন্নতা হুয়ে কেবে হুয়ে নি, অলগা কেমিতে যুগাদিরে কেবে হব না, মানে কাটি দিয়েছে কেবে হব না, সেসব পথার পারি হব না। তুমি মহাপ্রভু কহিলে সে হরিদাস ছোট হরিদাস কথা, দুর্বার ইন্দ্রিয় করে বিষয় গ্রহণ, দুর্বার ইন্দ্রিয় ইন্দ্রিয়টা দুর্বার সে শব্দ লাগে, দুর্বার ইন্দ্রিয় করে বিষয় হরণ যতিরপি মন, সন্ন্যাসীর মন টাণে পড়ে তো কোনটা বিষয়টা সংসার সারা বিষয়টা পড়ছি অনাধিকাল সে মন ইন্দ্রিয়টাকে সে সেগুলা সব ভোগ করিকি আসছি, তো কিছু কহিহব সে কত লোক পড়ে কোণ পড়ব সে কিছু হবনি। কাহার যে প্রভুঙ্ক চরণ আশ্রয় করি রয়েছে তা ভক্তি টিকে করুছে তা কৃপা দৃষ্টি চাহিদা সবুলা রয়েছে সে বঞ্চব, নহলে জীবর খারাপ স্বভাবটা সব অছি, নহলে ঈশ্বরটা ধরছি কিন্তু লোকটা কোণ চাল যা না কোণ বাবুর ধন অভাব অছে লোক চাল দেছে, লোক কেবে যাবেন সে করোড়পত্র লোভ যাবে তাঁকর কোণ যাব, কামনা কার যাব না লোভ কার যাব না কিছু যাব না, চারু বড়ব ঈশ্বর ধরছে ওটা অছি সেটা কেবে যাবনি, যদি ভগবান ভক্তি করি তোমার ওটা ন যাই পারা আউ কেউ যাই পারিবে আবে কেবে যাবনি, সে লালসা রয়েছে যেত ন করে পার তার লালসাটা রয়েছে, বর্তমান লোভ আসছে গোটে করে দেছে যে ন করে পার লালসা আসে, সে লালসা কু নেই সেই ডিজায়ার যেটা কুয়াছে স্ট্রং ডিজায়ার লালসাটা রহলা সেদিন তুমি স্বর ছাড়ল পুণি গোটে স্বর মিলল, এটা গোটে বড় বিজ্ঞানটা না এটা কোণ তুমি ছোটিয়া জিনিস না কোণ জীবন সবু প্রকার লালসা বিদূরিত হওয়ার আছে আর কেমতি হবনি এটা, সে সেদিন সে কে যোগা দেবী কামা দেবী যোগপথে লোভ হত মুহু, যোগপথে তুমি বারম্বার পরাস্ত হো সোজা জিনিস নুহে, আর মুকুন্দ সেবায় অধা মুকুন্দ সেবার নত্য সাম্যতি, মুকুন্দ সেবার যেভাবে প্রসন্ন হয়ে যাতে ইন্দ্রিয় মানে অলগা কেউতে হবে, ভগবান সেবার যদি রয়ে পারা আর কোণ হব, আর ভগবান সেবা আচার্য মানুষ শৃঙ্খলা সব এইভাবে খাইব এইভাবে রহব এইভাবে, আর তুমি কহবে না সব জপ করি সেবা করি মানে যেমি খাইলি যেমি রহলি না এটা হবনি, তুমি ইন্দ্রিয় ধরছ আজকাল ছুয়াটা কহিলা বেশি তোমার মুন্ড সব খারাপ হয়ে যাচ্ছে, আমি যেমি খাইবু যেমি বলিবু যা করি তারপরে আমি ভক্তি করি আমি তোমার জপ করি প্রচার করি সেটা কাহিঁ মু শিখুছি সেটা কিছু কাম দেবনি ইফেক্টিভ হবনি, তুমি যেদিন হলে পরাস্ত তুমি কিছু ওগুলাক চেঞ্জেস করনি, তো যেভাবে খাইকি যেভাবে পিধিকি যেভাবে যা করি তুমি যে ভক্তি করেদব সেটা হয়েপারি, ভক্তির পথটা গোটিয়ে এটা বৈরাগ্য বিদ্যাটা এটা বৈরাগ্য রাস্তাটা, তুমি এটা ভোগি পারবে না, ভোগি হয়ে গেলে তোমার পুরো সে ইন্দ্রগুলা দুর্বার পুরো তুমি সে রাস্তাকে পড়ে যাব, ইন্দ্র লালসা রখিলা মানে তুমি কেবে কৃষ্ণকে পাইবনি বলে মহাপ্রভু কেদেলে, আর স্পেশালি ভোজন কথা কহিলে মহাপ্রভু আউ কথা কথা কহিলি কি এটা কহিলা বেলা খারাপ ভাবছেন আরে খারাপ ভাবে তুমি কোণ এটা এতে তো কিছু কম্প্রোমাইজ করিও তুমি কৃষ্ণ মিলবেনি মনে করে দেবে, তুমি যে কৌছো সবুলে প্রসাদ আমি ভালো করি খাই পিবু এই উডাইবু সব ধা করছো এটা কৃষ্ণ মিলবেনি, তুমি জীব লালসা হয়ে গেলে প্রসাদ খাইবাকে মনে করা হয়নি জীব লালসা করে বড়িয়া মনে করা হয়েছে, সিধা কহিদেলে আউ মহাপ্রভু কহিলে নি সেটা জীবার লালসা যে ইতি উত্তি ধায় শিষ্ণ দর পরা ইতি উত্তি ধায় মানে কোণ এণে সেণে দৌড়িব তা অর্থ নুহে, মন বি দৌড়ুথিব শিষ্ণ উদর পরায়ণ কৃষ্ণ নাই পায় পুরা স্ট্রেট কহিদেলে শিষ্ণ উদর পরায়ণ সে হয়ে কেবে ভগবান পাইপার না, আর তুমি তারি আডভার্টাইজমেন্ট জোর করব প্রভুপাত সেসব করছেন, এই যে নিউ কমর গুড়া নয় লোক গুড়া আসবে সে মদ মাংস খাওছেন আমিষ খাওছেন তাঁর সে অভ্যাসটা ছড়া তুমি পুরোনা হয়ে গেল তুমি দেখব না মো ইন্দ্র গুড়া কেমন সংযম হব কমসে কম মো লালসাটা ন বড়ু, তুমি যেতে ব্যবহার করবে ইন্দ্র গুড়ি তা লালসাটা বড়ি বড়িকা চাল কমিবনি স্বাদটা সে সব তুমি বুড়া হয়ে গেলে কোণ হয়ে গেল সব যে অভ্যাসটা তুমি বড়ছ সে অভ্যাস বড়ি বড়ি চাললা, প্রভু যেত দৌছেন যুক্ত বৈরাগ্যে যেতে আমি তো মিনিমাইজ করি পার ম্যাক্সিমাইজ কেমন করিয়া সেটা কেবে প্রভু তো স্ট্রেটলি সব কুমার সে নিজে হি আডপ্ট করছেন সিস্টম সে স্ট্রেটলি মনে করে দেছেন প্রভু গাড়ি দেছেন তা সব তোমার দেশের শোয়াটা গোটে বড় জিনিস প্রভাত কুমার তুমি স্লিপিংটা তোমার ভারি গোটে ইম্পর্টাট জিনিস মানুষ এটা অননেসেসারি জিনিস প্রভাত কুমার তুমি ইটিং স্লিপিং রিডিউস করো না মানে তোমার স্পিরিচুয়াল প্রোগ্রেস কিছু আশা নাই কই দেছেন ଆମେ ଯଦି ରିଡ୍ୟୁସ୍ କରିପାରିବା, ଆଟଲିଷ୍ଟ ସେ ମିନିମମ୍ ଷ୍ଟାଣ୍ଡାର୍ଡଟା ଦେଇଛନ୍ତି ଭକ୍ତି ପାଇଁ, ଯୁକ୍ତ ପାଇଁ ଯେତିକି ଦେଇଛନ୍ତି, 6 ଘଣ୍ଟା ତୁମେ ଶୋଇବ, 2 ଟାଇମ୍ ପ୍ରସାଦ ପାଇବ, ସରଳ ପ୍ରସାଦ ହେବା ଦରକାର, ଯାହା କହୁଛି ସେତିକି ମାନିବା ଦରକାର, ସେଥିରେ ତୁମର ଭକ୍ତି ହବ, ତୁମେ କମେଇ ପାରିବନି, କମେଇବ ତୁମ ବଡି ସବୁ କରିବନି, ଆଲାସା ବି ପ୍ରଚୁର ଅଛି ନା, ତେଣୁ ଭକ୍ତିଟା ବଢ଼ିଗଲେ ଏଇଟା ସବୁ ଅଟୋମେଟିକ୍ ହେଇଯିବ, ନହେଲେ ପାରିବନି। ଦୁର୍ବାର ଇନ୍ଦ୍ର ସେ ଲେଖିଲେ, ଦୁର୍ବାର ଇନ୍ଦ୍ର କରେ ବିଷୟ ଗ୍ରହଣ, ମୁନିର ବି ମନ ସେଟା ଆଉ କଣ ରହୁଛି, ମୁନି ମାନଙ୍କର ମନ ଗ୍ରହଣ କରିନି ଯିବ, ଆଉ ବିଷୟରେ ଏତେ ବଡ ଶକ୍ତି ରହିଛି, ତେଣୁ ଭକ୍ତି ଛଡା କୌଣସି ଉପାୟରେ ଇନ୍ଦ୍ର ସଂଯମ କରିହବ ନାହିଁ। ସେଥିପାଇଁ ଏଇ ଯେ ଦୋଷ ଗୁଡାକ, ଭକ୍ତର ଯେଉଁ ଦୋଷ ଗୁଡାକ ଦେଖାଯାଏ, ଏଇଟା ଗୋଟେ ନୂଆ କଥା ନୁହେଁ, କାରଣ ସେ ଇନ୍ଦ୍ର ଧରିଛି, ଆଉ ସେଇଟା କ'ଣ କ'ଣ କାଲି ଭୁଲ କରିବ ତାର କିଛି ମାନେ ନା, ଯେତେବେଳେ ଭକ୍ତି ଭଗବାନଙ୍କର ଆଶ୍ରୟରେ ସେ ଠିକ୍ ସେ ନ ରହିବ ସେ ଭୁଲ କରିଦେବ, ସେଥିରୁ କ'ଣ ଅଛି। ମୁନି ଋଷି ବଡ଼ ବଡ଼ ମୁନି ଋଷି ଯୋଗୀମାନଙ୍କର ଇତିହାସ ତୁମେ ଦେଖୁନା, କେତେ ବଡ଼ ବଡ଼ ମୁନି ଋଷିମାନେ ସବୁ ପଡ଼ିଯାଇଛନ୍ତି। ଶୁଦ୍ଧ ଭକ୍ତିରେ ତୁମର ଯାହାକୁ ଜୀବନ ପୁରା ଆପ୍ଲୁତ ନହେଲେ, ଇନ୍ଦ୍ରିୟ ଗୁଡ଼ିକ ପୁରା ଉଚ୍ଚତର ସାଧାରଣ ରହିଲେ ଏଗୁଡ଼ା ରହିବ ଜୀବନ, ସେଥିପାଇଁ ଜୀବ ଗୋଟେ ବାଉଣ୍ଡ୍ରିର ଭିତରେ ରଖାଯାଉଛି, ତାଙ୍କୁ ଗୋଟେ ବାଉଣ୍ଡ୍ରି ଭିତରେ ରଖାହଉଛି, ତୁମେ ଏଭଳି ଷ୍ଟ୍ରିକ୍ଟଲି ରୁହ, ନ ରହିଲେ ତୁମର ପତନ ହେଇଯିବ। ମାତ୍ର ସ୍ପର୍ଶା ଦୁହିତ୍ରା ବା ନାବିବିତ୍ତାସନ, କାହିଁ ବାର ବାର କହୁଛି, ବଲବାନ ଇନ୍ଦ୍ରିୟ ଗ୍ରାମ ବିଦ୍ୱାଂସ ବିକର୍ଷ, ତୁମ ମା ହଉ, ତୁମ ଭଉଣୀ ହଉ, ତୁମ ଝିଅ ହଉ, ପାଖରେ ରୁହନି, ପାଖରେ ବସନି, ନିଜର କନ୍ୟାକୁ ବି ବାରଣ କରୁଛନ୍ତି। ପାଖରେ ଆଉ ଗୋଟେ ଶ୍ଳୋକ ମୁଁ ଦେଖୁଥିଲେ, ଏବେ ବଡ଼ ବଡ଼ ବାହାରିଲା ସେ ଶ୍ଳୋକ, ସପ୍ତମ ମାନେ ଅଷ୍ଟମ, ସପ୍ତମ ସ୍କନ୍ଦ ଲାଷ୍ଟ ବୋଧେ, ଲାଷ୍ଟକୁ ବ୍ରହ୍ମଚାରୀ କି ଗୃହସ୍ଥ ଧର୍ମରେ ନାରଦ ମୁନି କହୁଛନ୍ତି, ସେଟା ସୁଶ୍ରା କଥା କହୁଛନ୍ତି, ନିଜର କନ୍ୟା ହେଲେ ବି ପାଖରେ ରଖ ନା, ନିଜର କନ୍ୟାକୁ ବି ନିଜ ପାଖରେ ରଖ, ତାର କନ୍ୟାଟା କନ୍ୟା ପ୍ରତି କ'ଣ ଦୃଷ୍ଟି ଆସିଯିବ, କହୁଛ ହଁ ହବ, ଇନ୍ଦ୍ରିୟ ଗୁଡ଼ାକ ଅସୀମନ୍ତ ଇନ୍ଦ୍ରିୟ ତୁମେ କ'ଣଟା କରିପାରିବ, ଆଉ ବ୍ରହ୍ମାଙ୍କ ଦ୍ୱାରା ଦେଖାଗଲା, ଆଉ ସେଟା ବ୍ରହ୍ମା କ'ଣ ସେଭଳିଆ ନା କ'ଣ, ବ୍ରହ୍ମାଙ୍କ ଦ୍ୱାରା ଦେଖାଗଲା, ଜଣେ ଇନ୍ଦ୍ରଧାରୀ ବ୍ୟକ୍ତି କେବେ ହେଲେ ଇନ୍ଦ୍ରକୁ ବିଶ୍ୱାସ କରିବା ଉଚିତ ନୁହେଁ, ତେଣୁ କ'ଣ କରିବ ନା, ଯେତେ ବିଷୟ ପାଇଁ ତାକୁ ନିର୍ଦ୍ଦିଷ୍ଟ ଗାଇଡ଼ଲାଇନ୍ ଦିଆ, ତୁମେ ବିବାହ ମାନେ ତୁମ ସ୍ତ୍ରୀ ସହିତ ସମ୍ପର୍କ, ଅଲାକାଶ ସମ୍ପର୍କ ରଖିପାରିବନି, ତୁମେ ଜୋକିଂ ହବ, ଥଟା ଫଟା ହବ, ଆଜିକାଲି ସବୁ ଅଫିସକୁ ଗଲେଣି, କୁଆଡ଼େ ବାହାରେ ଗଲେଣି, ତୁମେ ହେଡ଼ ହାଲା ମାନେ ତୁମେ ପଢ଼ିବ କେତେବେଳେ କିଛି କହିପାରିବନି, ଆଉ କାରଣ ତୁମ ଇନ୍ଦ୍ରଟା ଅଛି, ଇନ୍ଦ୍ରଟା ତୁମ କଣ୍ଟ୍ରୋଲରେ ନାହିଁ, ତୁମେ କେବେ ସେଟା ହେଇପାରିବନି, ତୁମେ କହିପାରିବନି ମୁଁ ଏଟା ସଂଯମ କରିଦେବି ମୋର କିଛି ହବନି, ଗେଲ ଗୋଟେ କୁହନ୍ତିନି ଗେଲ ହଉଛି, ସେ ଗେଲ ହଉ ବାପା ବାହାରିବ, ଗେଲ ହେଇକି ତୁମେ ମରିବ, ଆଉ ଜୋକିଂ କରି କରି ମରିବ ତୁମେ, ଆଉ ତୁମ ମାଇଣ୍ଡ ଢିଲା, ସେ ମନା କରାଏ ଶାସ୍ତ୍ରରେ, ବିବାହିତ ଲୋକ ମନା କରାଯାଇଛି, ମାତ୍ର ସ୍ପର୍ଶା ଦୁଇଥର ବେଳେ କାହା କଥା ବ୍ରହ୍ମଚାରୀ ପାଇଁ କୁହାଯାଉଛି, ଜଣେ ଗୃହସ୍ଥ ବସିକି ତାଙ୍କ ସ୍ତ୍ରୀ ପାଖରେ କହୁଛନ୍ତି, ଏଟା ଜୟାଦି ବସିକି ତାଙ୍କ ଦେବଜାନୀ କହୁଛନ୍ତି, ଏଟା ଦେବଜାନୀ ମା ଝିଅ ପାଖରେ ସ୍ତ୍ରୀ କଥା କ'ଣ କହିବି, ମାନେ ତାଙ୍କୁ ଇଣ୍ଡାଇରେକ୍ଟଲି ଜିନିଷ କହୁଛନ୍ତି, ମାତ୍ରା ମା ଭଉଣୀ ଯେତେବେଳେ ଝିଅ କଥା କହିଲେଣି, ଆଉ ତୁମ କଥା କ'ଣ କହିବି, ତୁମେ ତୁମ ପାଖରେ ବସିଛ, ଗୋଟେ ଆସନରେ ବସି ତାଙ୍କ ପ୍ରବଚନ ଦେଉଛ, ଆଉ ଇନ୍ଦ୍ରକୁ କେମିତି ସଂଯମ କରିବ, କେତେ ଷ୍ଟ୍ରିକ୍ଟ ଗାଇଡ଼ଲାଇନ୍ ଭାଗବତରେ, ଆଉ ତୁମେ ୟୁଟ୍ୟୁବ ମୋବାଇଲ ଗୁଡ଼ାକରେ ଦେଖିବ, ସେ ଝିଅଙ୍କର ଚିତ୍ର ଦେଖିବ, ସେ ଗୋବର ସବର ହବ, ଭଲ ମନ୍ଦ କରିବ, ତୁମେ କ'ଣଟା ଇନ୍ଦ୍ର ସଂଯମ କରିବ, କିଛି ନାହିଁ, ଗୋଟା ବେକାର ସବୁ ସହ ପଡ଼ିବ, ସବୁ ମାୟାରେ ପଡ଼ିବ, ସିଧା ମାୟାକୁ ଯିବ, ତୁମେ ଭାବନି କିଛି ମୋର ହବନି ବୋଲି, ହବନି କ'ଣ, ହବନି କ'ଣ, ତୁମେ ତୁମ ଇନ୍ଦ୍ର ତୁମ ସମୟର ଇଏ ଅଛି, ଟାଣ୍ଡି ଫୋପାଡ଼ି ଦେବ, ବାଟେ ଅଚେତ ହେଇକି ପଡ଼ିଥିବ, ସେସବୁ ଆଉ କିଛି ନଥିବ, ଆଉ ତୁମେ କ'ଣଟା ଜାଣିଛ, ଆଉ ଏଇଟା ତ ସବୁ ବାହାରିଲା ଯନ୍ତ୍ର ଗୁଡ଼ା, ସେଥିପାଇଁ ବାହାରିଛି ଏଇଟା ଖାଇବ ବୋଲି, ଆଉ ଏ ସାଧୁ ଫାଦୁ ଆଉ କେହି କଳି ଯୁଗ ରଖିବେନି, ସବୁ ଖାଇଦେବ, ଯିଏ ମୋବାଇଲ ଫୋନ୍ ବ୍ୟବହାର କରିବ ସେ ମଲା, ଏଇଟା ତ ସେଥିରେ ସବୁ ଗୁଡ଼ାକ ରହିଛି, ଆଉ ଏଇଟା ଖରାପ ଜିନିଷ ଗୁଡ଼ା ସବୁ ସେଥିରେ ଭରିକି ରହିଛି, ଆଉ ସେଗୁଡ଼ାକ ସବୁ ଧରିକି ବୁଲୁଛନ୍ତି, ଆଉ ସେ କ'ଣ କରିବେ, ସେ ତୁମେ ସେଇଟା ରଖିଲା ମାନେ ଏଇଟା ବସ୍ତୁଗତ ଧର୍ମଟା, ଆଉ ତୁମ ମନରେ କେତେ ଦୁର୍ବଳତା ତୁମେ ଖେଳିବ, ସେଇଟା ଦେଖିବ, ହେ ମାନୁଛନ୍ତି ଶହ ଶହ ପିଲା ମୋ କତରେ ମାନୁଛନ୍ତି, ମୋ କତରେ ମାନୁଛନ୍ତି, ତୁମେ କ'ଣଟା କହିବ, ମୁଁ ଏଇଟା କ'ଣ ପ୍ରବଚନ କହିବି ନା କ'ଣ, ତାକୁ ନା ପ୍ରମାଣ ଦେଇଦେବି ଛୁଆଙ୍କୁ, ମାନୁଛନ୍ତି ସବୁ, ଏହା ଏହା କରିକି ଆମେ ରାଜ୍ୟ ଅବସ୍ଥା, ଏହା କ'ଣ ସମାଜରେ ଏଇଟା କହିବ, ଆଉ ତାଙ୍କର ଦୋଷ ବି ନାହିଁ, ଆଉ ଭାଇ ଦୋଷଟା ହେଲା ବସ୍ତୁ ଧର୍ମଟା, ତୁମେ ରଖୁଛ କାହିଁକି ପାଖରେ, କାହିଁ ରଖୁଛ, ଗେଲ ହଉଛ, ଗେଲ ଗାଡ଼ିବ ତେଲ ଓଡ଼ିଆ ଯେମିତି କୁହନ୍ତିନି, ମାନେ ମରିବୁ ବାପା, ସେସବୁ ଜୀବନ ଏତେ ବଡ ସଞ୍ଚୟ କରୁଥିବୁ ଚାଲିଲୁ, କାରଣ ତୋର ଇନ୍ଦ୍ରଟା ନା, ଇନ୍ଦ୍ରଟା କାହିଁ ବିଶ୍ୱାସ କରୁଛ, ଇନ୍ଦ୍ର କେବେ ବିଶ୍ୱାସ କରୁନି, ବଲବାନ ଇନ୍ଦ୍ରିୟ ଗ୍ରାମ ବାରବାର ଲାଗୁଛି, ବଲବାନ ଇନ୍ଦ୍ରିୟ ଏଠି ଲାଗୁଛନ୍ତି କ'ଣ, ବିପଶ୍ଚିତ ଇନ୍ଦ୍ରିୟାଣୀ ପ୍ରମାଥିନୀ, ସବୁବେଳେ ଶବ୍ଦ ଲାଗୁଛି, ଇନ୍ଦ୍ରିୟ ପାଖରେ ସବୁବେଳେ ଗୋଟେ ଆଡଜେକ୍ଟିଭ ଲାଗୁଛି, ଆଉ ତୁମେ ଶୁଷ୍କ ବୈରାଗ୍ୟ କଲେ ବି ଇନ୍ଦ୍ରକୁ ପାରିବନି, ଆଉ ଆଉ କଥା କ'ଣ କହୁଛ, ବ୍ୟବହାର କରି କେମିତି ପାରିବ, ତୁମେ ତାକୁ ଛାଡ଼ିଦେଲେ ବି ପାରିବନି, ପ୍ରମାଣ କ'ଣ, ପ୍ରମାଣ ପରବର୍ତ୍ତୀ ଶ୍ଳୋକ, ଧ୍ୟାୟତ ବିଷୟାନ ପୁଂସ ସଙ୍ଗସ୍ତେଷୁ ଉପଜାୟତେ ସଙ୍ଗସଂଜାୟତେ କାମ କାମାତ୍ କ୍ରୋଧା ବିଜାୟତେ, ଏ ଶ୍ଳୋକଟା କଣ ତା ଅର୍ଥ? ଏ ଶ୍ଳୋକଟା କି ମାସିତରେ ଲାଗିଛି? ପୂର୍ବ ଶ୍ଳୋକରେ କଣ କହିଲେ? ମତ୍ପର ମୋ ପରାୟଣ ନହେଲେ ତାନି ସର୍ବାଣୀ ସଂଯମ୍ୟମ୍ ଯୁକ୍ତ ଆସିତ ମତ୍ପର ବସିଯଶ ଇନ୍ଦ୍ରିୟାଣୀ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠା, ଏହା କହିସାରିକି କହିଲେ ତାପରେ ଯଦି ଅର୍ଜୁନ ପ୍ରଶ୍ନ ପଚାରିବେ, ଆଚ୍ଛା ଯିଏ ମତ୍ପର ନ ହେଇପାରିବ କିନ୍ତୁ ସବୁ ଇନ୍ଦ୍ରିୟକୁ ସଂଯମ କରିଛି ତାର ଅବସ୍ଥା କଣ ହବ? କହିଲେ ନା ହେଇପାରିବେ, କାଟିଦେଲେ। ବିଜିତେନ୍ଦ୍ରିୟସ୍ୟାପି ପରିନିବେଶିତ ମନସଃ ପୁନର୍ ଅନର୍ଥ ଦୁର୍ବାର। ମୋର ଚିତ୍ତ ଯିଏ ଯାହାର ବିଜିତ ଇନ୍ଦ୍ରିୟସ୍ୟାପି, ସେ ଇନ୍ଦ୍ରିୟକୁ ଜୟ କରିଥିଲେ ମଧ୍ୟ ଯଦି ଚିତ୍ତବୃତ୍ତି ମୋ ପାଖରେ ନାହିଁ, ମରିଆ ନିବେଶିତ ମନସଃ ତାର ମନଟା ମୋ ତା ଚିତ୍ତବୃତ୍ତିଟା ମୋ ପାଖରେ ନାହିଁ, ପୁନର୍ ଦୁର୍ବାର ତାର ଆଉ ଥରେ ଅନର୍ଥ ହେଇପାରେ। ଏଟା ଦୁର୍ବାର ଜିନିଷ, ଦୁର୍ବାର ଶବ୍ଦ ଲାଗିଲା ଦୁର୍ବାର ଇନ୍ଦ୍ରିୟ କରେ ଭକ୍ତି ନଟାକୁ ସେଟାକୁ ଭାଷ୍ୟରେ ଲେଖିଲେ। ପକ୍ଷାନ୍ତରେ, ପକ୍ଷାନ୍ତର ମାନେ ପୂର୍ବ ଶ୍ଳୋକକୁ ଲାଗିଛି ଏଟା, ପକ୍ଷାନ୍ତରେ ଭକ୍ତି ଶୂନ୍ୟ ବୈରାଗ୍ୟ ଯୋଗର ଅନର୍ଥ ଆଲୋଚନା କର। ଅର୍ଜୁନ କହିଲେ ଭକ୍ତି ଯୋଗର, ଭକ୍ତି ଯୋଗ ଶୂନ୍ୟ ଦେଖିଲେ ନା, ଭକ୍ତି ଯୋଗ ଶୂନ୍ୟ ଗୋଟେ ବୈରାଗ୍ୟ, ଭକ୍ତି ଯୋଗ ନାହିଁ ଜଣେ ବୈରାଗ୍ୟ, ସେ ବୈରାଗ୍ୟ ଆଚରଣ କରୁଛି ତା କଥାରେ ଆଲୋଚନା କରାଯାଉ, ସେଥିରେ କଣ ତାଙ୍କ ଇନ୍ଦ୍ରିୟ ସଂଯମ ହବ କି? କାଟି ଦଉଛନ୍ତି, ଏଟା ଅନର୍ଥଟା ମୋଟେ ଯିବନି, ଭକ୍ତି ନାହିଁ ଆଉ, ଭକ୍ତି ଶୂନ୍ୟ ଜିନିଷଟା ଆଉ। ସେମାନେ ଯେତେ ପ୍ରକାର ରହିଛି ଭକ୍ତି କରୁ କରୁ ଏଗୁଡା ଏତେ ଧନ୍ଦା ହେଇଗଲାଣି, ଭକ୍ତି କରୁ କରୁ କିଏ କଣ କରି ପକଉଛି ହିସାବ ପତ୍ର ନାହିଁ ଇନ୍ଦ୍ରିୟକୁ ଧରିକି, ଆଉ ଇଏ ଭକ୍ତି ଶୂନ୍ୟ ଲୋକଟା କଣ ତାଙ୍କୁ ବିଶ୍ୱାସ ଅଛି? କିଛି ନାହିଁ, କାରଣ ଏଟା ମାନେ ଭକ୍ତିକୁ ଦୋଷ ଦେଇ ହବନି କି କର୍ମୀକି ଦୋଷ ଦେଇ ହବ, ଏଟା ଦୋଷ ହଉଛି କାହାର, ଇନ୍ଦ୍ରିୟ ଧରିଛି ନା, ସିଏ ତା ଧର୍ମଟାକୁ ବୁଝିବା ଦରକାର, ଏଟା ଦୁର୍ବାର ଜିନିଷଟା। ସେଥିପାଇଁ ଭଗବାନ ଜାଣିଛନ୍ତି ଇନ୍ଦ୍ରିୟର ବର୍ଷ ହେଇକି ଜୀବ ରହିଛି, ତାକୁ ପ୍ରଥା କରା, ବର୍ଣ୍ଣାଶ୍ରମ ସିଷ୍ଟମ କରା, 25 ବର୍ଷ ପର୍ଯ୍ୟନ୍ତ ତୁମେ ଚେଷ୍ଟା କର, ଦେଖୁଛ ତୁମର ଅତ୍ୟନ୍ତ ରଜଗୁଣ ରହୁଛି, ତୁମେ କଣ କର, ଯେ ବିବାହ ଚପଳ ସୁକରେ ତୁମେ ପଶିବ, ତାପରେ ତୁମେ ଜାଣିବ ଯେ ମାନସିକ ତୁମର ବିଭ୍ରମତା ଆସୁଛି, ମାନସିକ ପ୍ରତି ଗୋଟେ ବିକାର ସବୁବେଳେ ରହୁଛି, ତାପରେ ତୁମେ ତାର ଭୋଗିବ, ତାପରେ ଜାଣିପାରିବ କେତେ ଦୁଃଖ। ସେ କାଲି ସେ ଶବ୍ଦଟା ଭୁଲି ଯାଉଥିଲେ, ପ୍ରବଶିକତା କହୁଛନ୍ତି କଣ, ଆଜି ମନେ ପକଉଥିଲି ପୁଣି ଭୁଲିଗଲି ଏବେ, ହଁ ମୈଥୁନ ଆର୍ ମୈଥୁନ ପ୍ରଡକ୍ଟ ପ୍ରବାଦ ଇଂଲିଶରେ ସେଟା କହୁଛୁ, ଏଇ ୱାର୍ଡରେ କହୁଛୁ, ତୁମେ ଆଟାଚ ହବ ଏ ଦୁନିଆରେ, ମାନେ ମୈଥୁନ ମାନେ ସ୍ତ୍ରୀ ପାଇଁ ଆଟାଚ ହବ କି ତାର ପ୍ରଡକ୍ଟ ପ୍ରତି ଆଟାଚ ହବ, ତୁମକୁ ଛାଡ଼ିବନି ମାୟାରେ ତ। ଆଉ ତୁମର ଯଦି ଇନ୍ଦ୍ରିୟ ଦୁର୍ବାର ଇନ୍ଦ୍ରିୟ ଆଉ ସମାଜ ମାନେ ଅସଂଯତ, ତୁମେ ଅତ୍ୟନ୍ତ ଅସଂଯତ, ତୁମେ ତ୍ୟାଗାଶ୍ରମ କାହିଁକି ଯିବ? କାରଣ ତୁମେ ତ୍ୟାଗାଶ୍ରମ କଲେ ତ୍ୟାଗାଶ୍ରମଟା ଦୂଷିତ କରିବ, ଲୋକଟା ମାନେ ଧର୍ମକୁ ଲୋକ କଣ କହିବେ? ମହାପୁରୁଷ ଛୋଟ ହରିଦାସନ କଣ ଦୋଷ ଥିଲା ତୁମେ? ସେଥିପାଇଁ ବ୍ୟାନ୍ କରିକି ଦେଖେଇଲେ ଦୂଷିତ ହବ, ତୁମର ତ ସଂଯମତା ଆଚରଣ ତୁମେ କରିପାରୁନ, ତୁମର ସ୍ୱାଭାବିକ ଗୋଟେ ଗରେଇକି ଆସୁନି, ବହୁତ ଲାଳସା ଅଛି, ସେଥିରେ ତୁମକୁ ଦେଖା ହେଲା, ଭୟ କରିକି ତୁମେ କିଛି କରିପାରିବନି, ମୁଁ ଡରିବି ସଂସାରକୁ, ଆଉ ସଂସାର ଭାଇ ଡରି କିଛି ପଶିବା କଥା, ସଂସାରରେ ପୋଷ ସେଠି ବି ଦୁଃଖ ସହିବ, ଆଉ ଭକ୍ତି ଯୁଗରେ ପଶିବା କଥା, ଯଦି ସାଧୁ ହବା କଥା ସାଧୁ ଲାଗେ, ମଝି ମଝିକା ରୁହନି, ଯେଉଁଠି ଗଲେ ତୁମକୁ ତପ କରିବା, ପ୍ରପାତ କହିଛି ତୁମେ ଯେଉଁଠି ଗଲେ ମା ସହିତ ଫାଇଟିଂ କରିବାକୁ ପଡିବ, ପ୍ରସ୍ତୁତ ହେଇକି ଯା, ମାୟା ସବୁଆଡେ ତୁମକୁ ଘେରିବ, ତୁମେ ଛାଡ଼ିବନି କେଉଁଠି, ତୁମେ ଭାବନି ଯେ ବିବାହ ହେଇଗଲେ ଯେ ଆମକୁ ଆମର ଇନ୍ଦ୍ରିୟଗୁଡ଼ାକ ସବୁ ସଂଯମ ହେଇଯିବ, ଆରେ ବିବାହ ହେଇଗଲେ ମୈଥୁନ ସରିଗଲେ ମୈଥୁନ ପ୍ରଡକ୍ଟ ପ୍ରତି ଆଟାଚମେଣ୍ଟ ବଢ଼ିଲା, ପିଲା ଛୁଆ ତା ପାଇଁ ଆରେଞ୍ଜମେଣ୍ଟ କରି ଚାଲିଲା, ଫ୍ରି ତୁମକୁ ନାହିଁ କେତେବେଳେ, ଭକ୍ତି ଯୋଗରେ ହିଁ କେବଳ ଯଦି ପ୍ରଭୁଙ୍କୁ ଡାକିକି ଆମେ ଭଗବାନ ଆମକୁ ପୁରା ହିତାହାନୀ ସର୍ବାଣୀ ସଂଯମ ମତ୍ପର ଭକ୍ତ ଗୋଟେ ହେଇପାରିଲେ, ଆଚାର୍ଯ୍ୟଙ୍କ ନିୟମ ପାଳନ କରି ପୁରା ଦିନହୀନ ଭଳିଆ ପଡ଼ିକି ରହିପାରିଲେ, ସବୁ ସଂଯମତା ଆଚରଣ କରିକି କୃଷ୍ଣଙ୍କର କୃପା ହେଇଗଲେ, ଭକ୍ତିଟା ମିଳିଲେ, ତାପରେ ଯାଇକି ତୁମେ ଉନ୍ନତ ରସ ପାଇଲେ, ଏଗୁଡ଼ା ଛାଡ଼ିଦେବ, ତୁମକୁ ତ କରିବାକୁ ପଡିବ ଯେଉଁ ଜନ୍ମରେ ହେଲେ, ତୁମେ କହିବା ଅଟୋମେଟିକ କେମିତି ହବ, ଯେଉଁ ଜନ୍ମରେ ହେଲେ ତୁମକୁ ଇନ୍ଦ୍ର ସଂଯମ କରିବାକୁ ପଡିବ, ସେଟା ତ ସେ ଲାଇଫଟା ତୁମର ବିଗିନିଂ ହବ, ହବ କେମିତି ଇନ୍ଦ୍ର ସଂଯମ ନ କଲେ ତୁମେ କେବେ ହେଲେ ଯାଇପାରିବନି, କହିଲି ସ୍ୱର୍ଗକୁ ଯାଇପାରିବନି, ଆଉ ଭଗବାନ ପାଖକୁ କଣ୍ଟା ଯିବ, ସ୍ୱର୍ଗକୁ ଅସଂଯତ ଇନ୍ଦ୍ରିୟ ଲୋକ କାମି ଗୁଡ଼ା ସ୍ୱର୍ଗକୁ ବି ଯାଇପାରିବେ, କାମନା ରହିଲେ, ତେଣୁ ଏଇଟା ଗୋଟିଏ ଭଗବାନ ବ୍ୟବସ୍ଥା କଲେ, ଯେଉଁଟା ଅତ୍ୟନ୍ତ ରଜଗୁଣୀ ସ୍ୱଭାବରେ, ଯା ଭାଇ ତୁମେ ଭାଇ ଯା ପତ୍ନୀ ଗ୍ରହଣ କର, ଆଉ କଳିଯୁଗରେ ତ ଏତେ ଦୁଶ୍ଚରିତ୍ର ଲୋକ ପତ୍ନୀ ଗ୍ରହଣ କରିକି ପୁଣି ଆହୁରି କାଶ ସମ୍ପର୍କ ରଖୁଛନ୍ତି, ଏଇଟା ଏତେ ଦୁଶ୍ଚରିତ୍ର, ଏଇଟା ନର୍କକୁ ସିଧା ଯିବେ, ତପ୍ତ ସୁର୍ମୀ ନର୍କକୁ ଯାଆନ୍ତି, ଯେଉଁମାନେ ପରସ୍ତ୍ରୀ ଗମନ କରନ୍ତି ସେମାନେ ତପ୍ତ ସୁର୍ମୀ ନର୍କକୁ ଯିବେ, ତପ୍ତ ସୁର୍ମୀ ନର୍କ କ'ଣ ଜାଣିଛ ବୋଲି କଣଟା ଜାଣିଛ, ଖାଲି ମୁଣ୍ଡଟା ହଲେଇ ଦେଉଛ, କଣଟା ନଉଛ, କଣଟା ଜାଣିଛ କହିଲ, କଣ ତପ୍ତ ସୁର୍ମୀ ନର୍କ କଣ ଦଣ୍ଡ ଦିଆହବ, ଆଉ ସେଇଟା ମନେ ରଖିଛ ନା କଣ, ହଁ ସେ ଯୋଉ ପୁଅ ତୁମେ ଭୁଲ କାମଟା କରିଛ ପୁରୁଷଟାକୁ ଗୋଟେ ନାରୀର ତପ୍ତ ଲୌହ ମୂର୍ତ୍ତି ଥିବ, ଟକ୍ଟକେଇ ସେ ଲୁହଟା ଫୁଟୁଥିବ, ତାକୁ ଜବରଦସ୍ତି ବାଡ଼େଇ ବାଡ଼ିଆ ଜମାଉଥିବ ନେବେ, ଆଲିଙ୍ଗନ କର କର ଆଲିଙ୍ଗନ, ପୁଅକୁ ତ ବାଡ଼ଉଥିବେ ଝିଅକୁ ବାଡ଼ଉଥିବେ, ଏଇଟା କେତେ ବଡ଼ ଦୋଷଟା ନା ଆଉ, ତୁମକୁ କେହି କ୍ଷମା କରିବେନି ଏ କାମ ପାଇଁ, ତୁମକୁ କେହି କ୍ଷମା କରିବେନି, ମନେ ରଖ କେହି ବି କ୍ଷମା କରିବେନି, କେବଳ ତୁମେ ଯଦି ଏ ଜିନିଷ କରୁଛ, ତୁମେ ଜାଣିଶୁଣି ଏଗୁଡ଼ା ସବୁ କରୁଛ, ବୈବାହିକ ବିଧି ଗୁଡ଼ାକ ଥିଲା ନା, ରାଜାମାନେ ଯେଉଁ ସବୁ ବିବାହ ହଉଥିଲେ, ଦୁଇଟା ବିବାହ ହଉଥିଲେ, ସେମାନେ ତାଙ୍କର ସନ୍ତାନ ପାଇଁ କ୍ଷେତ୍ରମାନେ ବିବାହ ପାରିବେ, ଗୋଟେ ପ୍ରଥମ ଶାସ୍ତ୍ର କହିଲେ ପ୍ରଥମ ସ୍ତ୍ରୀର ଅନୁମତି ନେଇ ଦ୍ୱିତୀୟ ସ୍ତ୍ରୀ ତୁମେ ବିବାହ ହବ, ରାଜାମାନେ ଯେଉଁ ବିବାହ ଥିଲେ ମନ ମନେ ବିବାହ ପଡ଼ୁଥିଲେ, ଆଜି ଯେ ବିବାହ ହେଇକି ଆସୁଥିଲେ, ଯେମିତି ଅର୍ଜୁନ ଗଲେ ସେ ଦ୍ରୌପଦୀ ପଚାରିକି ଉଲ୍ଫିକ ଆଣିଥିଲେ ନା କଣ, ନାଇଁ ସେ କ୍ଷତ୍ରିୟ, କ୍ଷତ୍ରିୟମାନେ କ୍ଷତ୍ରିୟ ମନୁମାନ ଅଛନ୍ତି ହିସାବରେ, ଯଦି କ୍ଷତ୍ରିୟକୁ କେହି ବିବାହ କରିବା ପାଇଁ କହିବ ସେ ରିଜେକ୍ଟ କରିପାରିବେନି, ସେ ମନା କରିପାରିବେନି, ଏ ତାର ଭରଣ ପୋଷଣ ସାମର୍ଥ୍ୟ ରହିଛି ନା, ସାମର୍ଥ୍ୟ ରହିଛି, ସେ କ'ଣ ଏଇଭଳିଆ ବାଡ଼ ବିଡ଼ି ଲାଗିବେ ନା କ'ଣ, ତୁମେ ଗୋଟେ ସ୍ତ୍ରୀକି ସମ୍ଭାଳି ପାରୁନ, ସେ କେମିତି ସବୁ ରଖୁଥିଲେ, ସେ କ୍ଷତ୍ରିୟର ଏଇଟା ଧର୍ମ। ଆଉ କ'ଣ, ଯେମିତି ବିବାହ ହେଲେ ଆମର ଭୀମସେନ ବିବାହ ହେଲେ କାହାକୁ, ତାକୁ ହିଣିବାକୁ, ଭୀମସେନ ମନା କରୁଥିଲେ ନା, ସେ ଭାରି ସଂଯମୀ ନା, କ'ଣ ସେ ଖାଇଲେ କ'ଣ କ'ଣ ହେଲା, ଭଗବାନ ଭକ୍ତ ସେ ସଂଯମୀ ନା କ'ଣ, ଅସଂଯମୀ ଅସଂଯତା ନା କ'ଣ, ଭାରି ସଂଯମୀ, ସେ ମନା କଲେ, କହିଲେ ନା ଠିକ ନୁହେଁ, ମୋ ଭାଇମାନେ ଅଛନ୍ତି, ମୁଁ ମୋର ବିବାହ ହେଇଛି ମୁଁ ଦ୍ରୌପଦୀଙ୍କି, କୁନ୍ତି କହିଲେ ନା ଆଉ, ନା ତୁମେ କ୍ଷତ୍ରିୟ ନା, ତୁମେ ନାରୀ ନୁହଁ, ତୁମେ ଜାଣିନ, ତୁମେ ନାରୀ ନୁହେଁ, ସେ ପୀଡ଼ା ପାଉଛି, ଆଉ ତୁମେ କ୍ଷତ୍ରିୟ, ତୁମେ ତାର କାମନା ପୂର୍ଣ୍ଣ କରିବା ବାଧ୍ୟ, ଆଉ ଅନୁମତି ମୁଁ ଦେଉଛି ବିବାହ, ତୁମେ କ୍ଷତ୍ରିୟ, ସେ ମାର ଅନୁମତି ନେଇ ବିବାହ ହେଲେ ନା, ଆଉ ତୁମେ ଏଗୁଡ଼ାକ ସବୁ ଅବୈଧ କର୍ମ ଗୁଡ଼ା କରୁଛ, ଅବୈଧ କର୍ମ ଏ ଚାରିଟା ନିୟମ ଅଛି, ଏ ଚାରିଟା ନିୟମରେ ତୁମେ ଏଇଟା କରୁଛ, ତୁମେ କହିବ ମୁଁ ଭକ୍ତି କରୁଛି, କି ଭକ୍ତି କରୁଛ ତୁମେ, ସେଇଟା କି ଭକ୍ତି, କିଛି ନାହିଁ ପାପ ଶୁଦ୍ଧ, ତୁମେ କେତେ ପ୍ରକାର କୌଣସି ପ୍ରକାର ଏକ୍ସକ୍ୟୁଜ୍ ସେଥିରୁ ନାହିଁ, ଏତେ ମନେ ରଖିତ ସିଧା ନର୍ଗକୁ ବାଟ, ସେଥିପାଇଁ ଦୀକ୍ଷା ନେଲା ବେଳେ ବାରବାର ମନା କରା, ତୁମକୁ ଏ ଚାରିଟା ଜିନିଷ କରିପାରିବନି, ଚାରିଟା ଜିନିଷ କୁହାହଉଛି ନା, ଆଉ କଳି ରହିଲା, ଅଭ୍ୟର୍ଥିତ ତାତସ୍ମିନ ସ୍ଥାନହାନି କଲେ ଉଦୁ ଦିୟୁତ ପାନମ ସ୍ତ୍ରୀ ସୁନାଜତ ଅଧର୍ମ ଚତୁର୍ବିଧା, ଚାରିଟା ଅଧର୍ମ ଜିନିଷଟା, ଆଉ ତୁମେ କହିବ ମୁଁ ଧର୍ମ କରୁଛି, କ'ଣ ହେଟା ଧର୍ମ, ପାଠ ପଢ଼ିବା ମୁଁ, ତୁମେ କ'ଣ କଲ କ'ଣ ସେଟା କି ଭଗବାନ ବୁଝିବେନି, ଭଗବାନ ଦରବାର ଦେଇଛନ୍ତି ନା, ତୁମର କାମନା ଅଛି, ତୁମ ସ୍ତ୍ରୀ ଅଛି, ସ୍ତ୍ରୀକି ସେଥିପାଇଁ ଦିଆହେଇଛି, ପୁଣି ସ୍ତ୍ରୀ ପ୍ରତି ଅତ୍ୟନ୍ତ ଆସକ୍ତି ହେଇଗଲେ ତୁମକୁ ଆଉ ଗୋଟେ ସ୍ୱର ମିଳିବ, ସେଟା ବି ଅବୈଧ ସମ୍ପର୍କରେ ଯାଉଛି, ତ ମାନେ ଗୋଟେ ଯାହା କୁହନ୍ତି ଲାଇଟଲି କେହି ଧର୍ମଟାକୁ ଏତେ ହାଲୁକା ଭାବରେ ଗ୍ରହଣ କଲେ ହବନି, ଏତେ ଷ୍ଟ୍ରିକ୍ଟ ଗାଇଡଲାଇନ୍ସ ରଖାଯାଇଛି, କେବଳ ଗୋଟେ ବ୍ୟକ୍ତିକୁ ଏ ସେନ୍ସେସ୍ ଗୁଡ଼ା କଣ୍ଟ୍ରୋଲ କରିକି ସେ କିନ୍ତୁ ପାର ହେଇକି ଯିବ, ଇନ୍ଦ୍ରିୟ ଗୁଡ଼ାକ ସଂଯୋଗ ନ କଲେ ସେ ପାର ହେଇପାରିବେନି, ତାର ଯେକୌଣସି ଗୋଟେ ବ୍ୟାଡ୍ ହାବିଟ୍ସ ରହିବ, ଆମେ ଶୁଦ୍ଧ ନହେଲେ ତ ଭଗବାନ ପାଖକୁ ଯାଇପାରିବେନି, ଆମେ କ୍ଲିୟୁ ଦେଖେଇ ପାରିବେନି, ଗୋଟେ କ୍ଲିୟୁ ଦେଖୁଛ ନା ମୋର ଏଇଟା ଅସୁବିଧା ହେଲା, ମୋର ଅସୁବିଧା ସହିତ ଆମର କ'ଣ ସମ୍ପର୍କ ରହିଛି, ଭଗବାନ ଏଇଟା ତୁମର ଅସୁବିଧା ଦେଖିବେନି, ତୁମେ ଯେତେବେଳେ ଯାଉଛ ଗୋଟେ ଦେଶକୁ ଭିସାର ଷ୍ଟାମ୍ପ ଅଫିସର ଯେଉଁ ଇମିଗ୍ରେସନ ଅଫିସର ଅଛି ନା, ସେ କହିବନି ସେ ଭିସାର ଷ୍ଟାମ୍ପ ଦେଖିବାର ଅଛି, ଭିସାର ଷ୍ଟାମ୍ପ ବାଛି ଡିଭିଜନ ଦେଖିଦେବ, ଆମେରିକାନ ଏମ୍ବାସି ବା ୟୁକେ ଏମ୍ବାସିରୁ ଆସିଛି ତୁମର ଭିସାର ଷ୍ଟାମ୍ପ ବାଛି, ଏଇ ଟାଇମ୍ରେ ଏଇ ଟାଇମ୍ ପିରିୟଡ଼ରେ ଅଛି, ଗୋଟେ ଦିନ ବି ଡିଲା ହେଲା ମାନେ ଏକ୍ସପେନ୍ସନ୍ ଦେବାକୁ ପଡ଼ିବ, ପଶିଲ ଜେଲ୍ ଭିତରେ, ସେ ଦେଖିବନି ତୁମେ କେମିତି ଆଣିଛ କ'ଣ ଆଣିଛ, ସେ ଦେଖିବାର ତାର ଭିସାର ଷ୍ଟାମ୍ପ ବାଛି, ଭଗବାନ ସେଭଳି ଭଗବାନ ପାଖକୁ ଯିବାକୁ ହେଲେ ତୁମକୁ କ୍ୱାଲିଫାଏଡ୍ ହେବାକୁ ପଡ଼ିବ, ହାୟର ପ୍ଲାନେଟ୍ କୁ ହାଟ ଟୁ ସ୍ପିକ୍ ଅପ୍ ବୈକୁଣ୍ଠ, ଉପର କଥା କ'ଣ କହୁଛ, ଯେତେ ଉଚ୍ଚ ଲୋକକୁ ଯିବ ଏଇଟା ଭୁଲ ଲୋକ ନା, ଭୁବ ସ୍ୱ ମହ ଜନ ତପ ୟା ପାଇଁ ତୁମ ହାୟର କ୍ୱାଲିଫିକେସନ ଦରକାର, ତେଣୁ ତୁମେମାନେ କେବେ କେମିତି ବିଚାର କରିବା ଉଚିତ ନା, ମୁଁ ଯେମିତି କରୁଛି ଯାହା କଲେ ବି ଭକ୍ତି କରିଦେଲେ ବି ମୋର ଚଳିବ, ନୁହଁ ଦିସ୍ ଇଜ୍ ନଟ୍ ଭକ୍ତି, ପ୍ରତ୍ୟେକ ଇନଷ୍ଟିଟ୍ୟୁସନ୍ର ଗୋଟେ ପ୍ରିନ୍ସିପଲ୍ ରହିଛି, ଭକ୍ତି କରିବାର ମଧ୍ୟ ଗୋଟେ ବିଚାରଧାରା ରହିଛି, ଆମ ନିଜ ବିଚାରଧାରା ଆମେ ଭକ୍ତି କରିପାରିବାନି, ଆମକୁ ପ୍ରିନ୍ସିପଲ୍ ଉପରେ ଯିବାକୁ ପଡିବ, ଯେତେବେଳେ ତୁମେ ଡାଇଭର୍ଟ କରୁଛ ମାନେ ତୁମେ ଟ୍ରାକ୍ ଆଉଟ୍ ହେଲ, ତୁମେ ସେଥିରେ ଆଉ ନାହ, ତୁମେ କରୁଥିଲେ ବି ତୁମେ ସେ ପ୍ରିନ୍ସିପଲ୍ରେ ନାହ, ତୁମକୁ କେବେ ବି ଭଗବାନ ସପୋର୍ଟ କରିବେନି, ଧର୍ମ ସପୋର୍ଟ କରିବେନି, ଏ ଚାରିଟା ଜିନିଷ ବହୁତ ଖତରନାକ ନା, ଧର୍ମ ପ୍ରଥମ ସ୍କନ୍ଦରେ ସେ ଲେଖା ହେଇଛନ୍ତି, ଯେଉଁମାନେ ଧର୍ମବିତ୍ ଯେଉଁମାନେ ଧର୍ମ ଧର୍ମବିତ୍ ହେବା ପାଇଁ ଚାହୁଁଛନ୍ତି ସେମାନଙ୍କୁ କେବେ ସେବନ କରିବେ ନାହିଁ, ଏଗୁଡ଼ିକ କେବେ କରିବେନି, ପରସ୍ତ୍ରୀ ଗମନ କରିବା, ନିଶା ସେବନ କରିବା, ଏଗୁଡ଼ିକ ଆମିଷ ଭୋଜନ କରିବା, ଜୁଆ ଜୁଆ ଦୂତ କ୍ରୀଡ଼ା ଆଦି ଦୂତ କ୍ରୀଡ଼ା ଆଦି କରିବା ମନା କରାଗଲା, ଏଥିରେ ଇନ୍ଦ୍ରିୟ ଗୁଡ଼ିକ ଅଶୁଦ୍ଧ ହୁଅନ୍ତି, ଯିଏ ଆମେ ଯାହାର ଇନ୍ଦ୍ରିୟ ଅଶୁଦ୍ଧ ରହିଲା ତାର ଚେତନା ତ ଅଶୁଦ୍ଧ ରହିଲା ନା, ମନ ଅଶୁଦ୍ଧ ରହିଲେ ନା, ସେ ପ୍ରଭୁ କ'ଣ ଭଜନ କରିବ, ସେ କିଛି କରିପାରିବ, ଆଉ ଏଇ ଇନ୍ଦ୍ରିୟ ଗୁଡ଼ିକ ଶୁଦ୍ଧ କରିବା ପାଇଁ ଉପାୟ ଦେଲେ ଋଷିକେଣ ଋଷିକେଶ ଶିବନ ଭକ୍ତି ଉଚ୍ଚତେ, ପ୍ରଭୁଙ୍କର ସେବାଟା ସେଥିପାଇଁ ରଖାହେଲା, ଆଉ କଳିଯୁଗରେ ତ ଅତି ଇନଡିସିପ୍ଲିନ ଲାଇଫ, ବିଶୃଙ୍ଖଳିତ ଗୋଟେ ତାଙ୍କର ଜୀବନ, ଲୋକ ଗୁଡା ଶୋଇବେ ଦିନ 12ଟାରେ ରାତି 12ଟାରେ ଖାଇବେ, ମାନେ କଣ ଇନ୍ଦ୍ର ସଂଯମ କରିବେ? ଯେଉଁ ସମୟରେ ଷ୍ଟୋମାକ୍ ରେଷ୍ଟ ନବ ସେଇ ସମୟରେ ଗୋଟେ ମଣିଷ ଖାଇବ, ଆଉ ତ ଅଟୋମେଟିକ ତାଙ୍କର ଲାଇଫଟା ଗୋଟେ ଡିଜେଡର ଲାଇଫ, ଉଠିବା ଅଲଗା, ଶୋଇବା ଅଲଗା, ଖାଇବା ଅଲଗା, କଣ ବି କେତେବେଳେ କିଏ ବି କଣ ଖାଇଦେବେ ତାର କିଛି ହିସାବ ନାହିଁ, ପୁରା ବିଷ ଗୁଡା ଖାଉଛନ୍ତି, ଏଇ ଯେଉଁ ଭୋଜି ଭୋଜି ସବୁ ଖାଉଛନ୍ତି ଗୋଟେ ବିଷ ଗୁଡା, ପୁରା ଅପୋଜିଟ ଡାଏଟ ଗୁଡା ସବୁ ଖାଉଛନ୍ତି, ଯେଉଁଥିପାଇଁ ସେ ପଏଜନ ଗୁଡା ସବୁ କ୍ରିଏଟ ହବ। ସାର୍ ଇନ୍ଦ୍ର ବି ସଂଯମ କରିପାରିବେନି, ଏ ଯୋଉ ସବୁ ଆଇସ୍କ୍ରିମ ଫାଇସ୍କ୍ରିମ, ଏବେ 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 ଗୋଟେ ମୁଁ ସେ ପଢୁଥିଲି ପ୍ରଭାତଙ୍କର, ସେଟା ପ୍ରଭାତଙ୍କୁ ସେ କୋଷ୍ଟମ ଛାଡ଼ୁଥିଲି, ସେ ପିଲାକୁ ଦେଖିଲି, ମୁଁ ଦେଖୁଥିବା ପ୍ରଭାତ କଣ କହୁଛି, ପ୍ରଭାତ ଜଣେ ଲେଟର କହୁଛି ଆମେ ଆଇସ୍କ୍ରିମ ଖାଇପାରିବୁ, ପ୍ରଭାତ ସାର୍ ଷ୍ଟ୍ରେଟଲି ମନା କରୁଛି, ନୋ ୟୁ କ୍ୟାଣ୍ଟ ଇଟ୍ ଷ୍ଟପ୍ସ ଫ୍ରମ୍ ଆଉଟସାଇଡ୍, ସେଥିରେ କଣ କଣ ପ୍ରଡକ୍ଟ ମିଶ ତୁମେ ଜାଣିନ, ତେଣୁ ଖାଇପାରିବେନି ବାହାର ଜିନିଷ। ଆମକୁ ଗୋଟେ ପିଓର ଲାଇଫ ଦରକାର, କାହିଁକି ପିଓର ଲାଇଫ ଦରକାର, ଆମେ ଚାହୁଁଛେ ଗୋଟେ ପ୍ୟୁରିଫାଏ ଆମ ସେନ୍ସେସ, ଆମ ଇନ୍ଦ୍ର ଗୁଡ଼ିକ ଶୁଦ୍ଧ ହଉ, ମନ ଶୁଦ୍ଧ ହଉ, ତାହେଲେ ଆମେ ଗୋଟେ ଶୁଦ୍ଧ ବିଚାରଧାରାରେ ଭଗବାନଙ୍କୁ ଡାକିପାରିବା। ଆମେ ଯାହା ଖାଇଦେବା ସବୁ ଏଇ ଫିଷ୍ଟ କ'ଣ ଫିଷ୍ଟ କରିବା, ନେଇଆସିବ ଆଇସ୍କ୍ରିମ ଖାଇବେ, ଏଇଟା କ'ଣ ଏଗୁଡ଼ା ତୁମେ ଏଗୁଡ଼ା କରୁଛ ସବୁ, ଏଇଟା ତ ପ୍ରପର ଷ୍ଟ୍ରିକ୍ଟଲି ମନା କରୁଛନ୍ତି, ତୁମେ ଖାଇପାରିବେନି, ବାହାର କୌଣସି ଜିନିଷ ଶୁଦ୍ଧ ନୁହେଁ ବୋଲି ତୁମେ ଜାଣ, ମନେ ରଖ, କେବେ କୌଣସି ବାହାର ଜିନିଷ ତୁମେ ଯେ ବିଜନେସ୍ ପର୍ପଜରେ ଯେଉଁ ଜିନିଷ କରାହଉଛି ସେ କେବେ ଶୁଦ୍ଧ ନୁହେଁ, ହ୍ୱେଦର ଇଜ୍ ଏ ଡିଭୋଟି ଅର୍ ନନ୍ ଡିଭୋଟି ଆଇ କ୍ୟାନ୍ ସେ। ବିଜନେସ୍ ପର୍ପଜ ଯେତେବେଳେ ହେଇଗଲା ତୁମକୁ ତୁମ କଷ୍ଟମରକୁ ସପ୍ଲାଏ ଦେବାକୁ ପଡିବ, ତୁମ ବିଜନେସ୍ ୟୁ ୱାଣ୍ଟ ମନି, ତୁମେ ସେଠି ପ୍ୟୁରିଟି ଦେଖିପାରିବେନି। କିନ୍ତୁ ମା ବିଜନେସ୍ କରୁନି, ଘରେ ସ୍ତ୍ରୀ ବିଜନେସ୍ କରୁନି, ସେ କୁକିଂ ଯେତେବେଳେ କରୁଛି ସେ ତାର ନିଜର ପାଇଁ ତାର ପିଲା ଛୁଆ ପାଇଁ କୁକିଂ କରୁଛି, ତୁମେ ଯଦି ବିଜନେସ୍ ପର୍ପଜରେ ଯାହା କିଛି କରୁଛ ସେଠି ପ୍ୟୁରିଟି ତୁମେ ରଖିପାରିବ ନାହିଁ, କାରଣ ତୁମର ଡିମାଣ୍ଡ ବଢ଼ିଗଲାଣି ନା, ତୁମ ଡିମାଣ୍ଡ ଯେତେବେଳେ ପଡ଼ୁଛି ଏତିକି ଏତିକି ଦରକାର ତୁମେ ସେତିକି ଦେବ, ବେଟର ଆଉଟସାଇଡ୍ ଜିନିଷ ସବୁ ବନ୍ଦ କରିବାକୁ ପଡିବ, କିଛି ଆବଶ୍ୟକ ନାହିଁ। ଯେତେ ଆମେ ସେନ୍ସେସକୁ ଏଇ ଇନ୍ଦ୍ର ଗୁଡ଼ିକୁ ଯେତେ ଆମେ ଯାକୁ ତାକୁ ତାର ଭୋଗବସ୍ତୁ ଗୁଡ଼ିକ ଦଉଥିବା ସେ ସେତେ ଦୁର୍ବାର ହେବେ, ସେଥିପାଇଁ ସେ ମନା କଲେ। ଯୋଗୀମାନେ କହିଲେ ନା, ବିଜିତେନ୍ଦ୍ରଶ୍ୟାପି ମୟା ନିବେଶିତ ମନସଃ ପୁନର୍ ପୁନଃ ଅନର୍ଥ ଦୁର୍ବାର ଇତ୍ୟାହ ଧାୟତି ଇତି ଦଭ୍ୟାମ। ଦୁଇଟି ଶ୍ଳୋକରେ କହିବେ, ଧ୍ୟାୟତି ବିଷାନୁପୁଂସ ତା ପରବର୍ତ୍ତୀ ଶ୍ଳୋକ, ଦୁଇଟା ଶ୍ଳୋକରେ କହିବେ, ଯେଉଁମାନେ ବିଜିତ ଇନ୍ଦ୍ରିୟ କିନ୍ତୁ ଭଗବତ ଚେତନଶୀଳ ନୁହନ୍ତି ସେମାନେ ବି ଇନ୍ଦ୍ରିୟ ଅନର୍ଥ ଆସିବ, ସେମାନେ ବି ମନକୁ ସଂଯମ କରିପାରିବେ, ଇନ୍ଦ୍ରିୟକୁ ସଂଯମ କରିପାରିବେ। ଆମର ଗୋଟେ କ'ଣ, ଆମର ଗୋଟେ ସପୋର୍ଟ, କେବଳ ଆମେ ଗୋଟେ ଗାଇଡ଼ଲାଇନ୍ସ ରହୁଛେ, ଏଠି ଗୋଟେ ପ୍ରୋଟେକ୍ସନ୍ ରହିଛି, ହରି ଗୁରୁ ବୈଷ୍ଣବଙ୍କର ପଥର ଆମେ ରହୁଛେ, ସେମାନଙ୍କ ବ୍ଲେସିଂସ ରୁମ୍ ରହିଯାଉଛେ, ଆଉ ସିଏ ଯେଉଁଟା ମନା କରି ତୁମେ କରିବ ସେଟା ହବନି, ତୁମେ ମରିଯିବ, ହଇରାଣ ହେଇଯିବ। ଏତିକି ମନେ ରଖିବା ଦରକାର, ଜଣେ ଯେମିତି ଯୁବକ ବୟସରେ ଆଜି ଶହ ଶହ ଭକ୍ତ ଆମର ବ୍ରହ୍ମଚାରୀମାନେ ରହୁଛନ୍ତି, ଏଟା ଗୋଟେ ଛୋଟ ଜିନିଷ ନାହିଁ, ବିଲକୁଲ ଇନ୍ଦ୍ରଟା ସଂଯମ କରିବା ବିଲକୁଲ, ଯେତିକି ଜିନିଷ ସେମାନେ ଯେତିକି ପ୍ରୋଟେକ୍ଟେଡ୍ ହେଇକି ରହୁଛନ୍ତି ସେଟା ଗୋଟେ, କାରଣ ସେମାନେ ଗୋଟେ ଟ୍ରାକ୍ ଭିତରେ ରହିଛନ୍ତି। ପୂର୍ବଦିନ ସେ ପ୍ରଶ୍ନ ପଚାରୁଛନ୍ତି, ଆଜି ଆଜି ବି ଶୁଣନ୍ତି, ସେ ଲେକ୍ଚରଟା ବାର ବାର ରିପିଟ୍ ହେଉଛି, ତ ମୁଁ ଆଉ ଜାଣିପାରୁନି, ଦେଖୁନି ସେଥିରେ ପୂର୍ବଦିନ ଆଜି ପଚାରୁଛନ୍ତି, ପୂର୍ବଦ ଯେଉଁ ଅଚ୍ୟୁତାନନ୍ଦ ସ୍ୱାମୀ ମଧ୍ୟ ସେ ମଧ୍ୟ ବେଶୀ କ୍ୱେଶ୍ଚନ୍ କରୁଛନ୍ତି, ପୂର୍ବତନ ଭଲ ପାଉଛନ୍ତି, ସେ ବେଶୀ କ୍ୱେଶ୍ଚନ୍ କରିବା ଟ୍ରିକ୍ ଜାଣିଛନ୍ତି, ଆଉ ଭାରି ଯୁକ୍ତି କରୁଛନ୍ତି, ପୂର୍ବତନ ମଧ୍ୟ ଯୁକ୍ତି କର ତୁମେ ସବୁ, ପୂର୍ବତ ଆପଣ ଯେଉଁ ସେଣ୍ଟର ଗୁଡ଼ା କରିଛନ୍ତି ଦିସ୍ ଇଜ୍ ଜଷ୍ଟ ଲାଇକ୍ ବୈକୁଣ୍ଠ, ପୂର୍ବତ ପୁରା 2 ମିନିଟ୍ ଖଣ୍ଡେ ଚୁପଚାପ ରହୁଛନ୍ତି, ପୁରା କିଛି କହୁନାହାନ୍ତି, ପୁରା ଚୁପଚାପ ରହିଲେ, ସେସବୁ କହିଲେ, ଇଫ୍ ୟୁ ଫଲୋ ମାଇ ରୁଲ୍ସ ଆଣ୍ଡ ରେଗୁଲେସନ୍ସ ଷ୍ଟ୍ରିକ୍ଟଲି ଦେନ୍ ଇଟ୍ ୱିଲ୍ ଅଲୱେଜ୍ ରିମେନ୍ ବୈକୁଣ୍ଠ, ଅଦରୱାଇଜ୍ ଇଟ୍ ୱିଲ୍ ବିକମ୍ ମେଟେରିଆଲ ପ୍ଲାଟଫର୍ମ। ସାଙ୍ଗେ ସାଙ୍ଗେ କହିଲେ ଫ୍ରି ହୋଟେଲ, ସାଙ୍ଗେ ସାଙ୍ଗେ କହିଥିଲେ ପ୍ରପର, ଇଟ୍ ୱିଲ୍ ବିକମ୍ ଏ ଫ୍ରି ହୋଟେଲ, ପଇସା ଆଣିବ ଦେଖା ବି କର ଉଡ଼ା ହୋଟେଲ ଯେମିତି ଚାଲିଛି ସେୟା କରିବ ତୁମେ, ପ୍ରପର କହୁଛି ତୁମେ ଯଦି ଷ୍ଟ୍ରିକ୍ଟଲି ମୋର ରୁଲ୍ସ ରେଗୁଲେସନ୍ ନ ମାନିବ ଏ ବୈକୁଣ୍ଠ ହୋଇ ରହିବ, ଆଜ୍ଞା ବୈକୁଣ୍ଠ ଏଇଟା ଗୋଟେ ବୈକୁଣ୍ଠ ଏନ୍ଭାରମେଣ୍ଟ ଏଇଟା, ସେଠି କେବଳ ଈର୍ଷା ନାହିଁ, ଦ୍ୱେଷ ନାହିଁ, ଭଗବାନଙ୍କ କଥା, ଭଗବାନଙ୍କର ସେବା, ଭଗବାନଙ୍କର କୀର୍ତ୍ତନ, ଆଉ ବୈକୁଣ୍ଠରେ କ'ଣ ଚାଲିଛି ଏଇଟା ନା। ପ୍ରପର କହିଲେ ତୁମେ ଯଦି ଷ୍ଟ୍ରିକ୍ଟଲି ଫଲୋ କରୁଥିବ ମୋର ରୁଲ୍ସ ରେଗୁଲେସନ୍କୁ ଇଟ୍ ୱିଲ୍ ରିମେନ୍ ବୈକୁଣ୍ଠ, ଅଦରୱାଇଜ୍ ଇଟ୍ ୱିଲ୍ ଏଗେନ୍ ମେଟେରିଆଲ ପ୍ଲାଟଫର୍ମ, ଆଣ୍ଡ ପ୍ରପର ହସୁଛନ୍ତି କହିକି ଏଗେନ୍ ବିକମ୍ ଫ୍ରି ହୋଟେଲ। ମନ୍ଦିରମାନଙ୍କର କ'ଣ, ତୁମେ ଯେତେବେଳେ ପ୍ରିନ୍ସିପଲ୍ ଗୁଡ଼ା ନ ମାନିବ, ଶ୍ରବଣ କୀର୍ତ୍ତନ ଷ୍ଟ୍ରିକ୍ଟଲି ଗୁଡ଼ା, ଗୁରୁ ପୂଜା ଏସବୁ ନିୟମ ଗୁଡ଼ା ନ ମାନିବ, ତୁମର କେବଳ ଉଦ୍ଦେଶ୍ୟ ରହିବ କିନ୍ତୁ ପଇସା ଗୁଡ଼ା ଖାଲି ପବ୍ଲିକ୍ରୁ ଆଣିବା, ଆରାମସେ ଖାଇପିକି ରହିବା, ଏଇଟା ମୁଁ ଖୋଲିକି ତ କହୁଛି, ତୁମେ ବଞ୍ଚିବା ପାଇଁ ଆଶ୍ରୟ କରିବ, ତୁମର ସ୍ପିରିଚୁଆଲ ଡେଭଲପମେଣ୍ଟଟା ଚିନ୍ତା କରିବେନି, ତେମିତି ପଇସା ଗୁଡ଼ା ଆଣିବା, କାହାକୁ ମାଗିବା କ'ଣ କରିବା, ପ୍ରଭୁ ଏ ପ୍ରଭୁ ପ୍ରସାଦ ତାକୁ ପଇସା ଦେ, ତା ପଇସା ଆଣ, ପଇସା ଆଣ, ବାସ୍ ଖାଉ ବିକ୍ର। ପ୍ରଭୁ ଷ୍ଟ୍ରେଟଲି ଗୁଡ଼ା କହିଛନ୍ତି, ମୁଁ ଏଥର କମ୍ପ୍ରମାଇଜ୍ କରିପାରିବିନି, ମୁଁ କାହାକୁ ଦେଖେଇ କହୁନି, କିନ୍ତୁ ପ୍ରଭୁ ଏଇଟା ପୁରା ଷ୍ଟ୍ରେଟ ପ୍ରଭୁପାଦଙ୍କର କଥା, ତୁମେ ଫ୍ରି ହୋଟେଲ କରିଦେବ ପ୍ରଭୁପାଦ କହିଛନ୍ତି, ତୁମେ ଷ୍ଟ୍ରିକ୍ଟଲି ରୁଲ୍ସ ରେଗୁଲେସନ୍ ନ ମାନିବ, ଏଥିରେ କିଛି କମ୍ପ୍ରମାଇଜ୍ କର, ତୁମେ ଇନିସିଏସନ୍ ନେଉଛ ମାନେ ତୁମକୁ ସେସବୁ ଜିନିଷଟା ତୁମେ ମନ୍ଦିରକୁ ନ ଆସି ତୁମ ଘରେ ବି କରିବ, ତୁମେ ଆଉ ମୁଁ ଏଇଟା କରିପାରିବିନି, ଏଇଟା ଏମିତି ହବ ସେମିତି ହବ ଯେମିତି ସବୁ, ଏଇଟା ବାହାର ଜିନିଷ ନୁହେଁ, କାହିଁକି ଇଆର ଅସୁବିଧା ହଉଛି ତୁମର, ତୁମେ ସେଇ ଅନର୍ଥରେ ପଡ଼ିଯିବ। ତୁମେ ଭାବନି ଯେ ତୁମେ କେବେ ବିଶ୍ୱାସ କରନି ଯେ ତୁମର ଇନ୍ଦ୍ରିୟ ଗୁଡ଼ିକ ସଂଯମ ହେଇଛି, ତୁମେ ବୃଦ୍ଧ ଅବସ୍ଥା ହେଇଗଲେ ବି ନାହିଁ, ଇନ୍ଦ୍ରିୟଟା କେବଳ ବୃଦ୍ଧ ହୁଏନି, ଇନ୍ଦ୍ରିୟ ସବୁବେଳେ ଯୁବକ, ତାର କାମନା ସବୁବେଳେ ସେଭଳି ରହିଛି, ସେଭଳି ତାର ସେଭଳିଆ ବିଚାରଧାରା ରହିଛି, ସେଥିରେ କ'ଣ ଜଣେ ଜୀବର କଲ୍ୟାଣ ହବ। ସେଠି ସେ ମନା କଲେ, ବିଷୟାନ ଶବ୍ଦାଦିନ ସୁଖ ହେତୁ ବୁଦ୍ଧିଆ ଧ୍ୟାୟତ ପୁନଃ ପୁନଃ ଚିନ୍ତୟତ ହୋ, ଏଠି କହିଲେ ନା ଧ୍ୟାୟତ ବିଷୟାନ ପୁଂସ, ଧ୍ୟାୟତ ଶବ୍ଦକୁ ବଳଦେବ ଦେବାସନ କହିଲେ ପୁନଃ ପୁନଃ ଚିନ୍ତୟତ, ବାରବାର ବାରବାର ସେ ଆଉ ଚିନ୍ତା କରିବ, କିଏ ଚିନ୍ତା କରିବ, ଦେଖ ଶବ୍ଦ କଣ ଲାଗିଛି, ଧ୍ୟାୟତେ ବିଷୟାନ ପୁଂସ ସଙ୍ଗସ୍ତେ ସୁପ୍ରଜାୟତେ, ଏଠି କାହାକୁ କାହା ବିଷୟରେ କୁହାଯାଉଛି, କମନ ପର୍ସନ ଭାବରେ କହିଲେ ଯୋଗୀ ବିଷୟରେ କୁହାଯାଉଛି, ବଳଦେବ ଦେବାସନ ଲେଖିଲେ ଯୋଗୀ, ଯୋଗୀ ଯେଉଁ ଇନ୍ଦ୍ରିୟ ନା ଯେଉଁମାନେ ଇନ୍ଦ୍ରିୟ ସଂଯମ କରିଛନ୍ତି ସେଇ ଯୋଗୀ କଣ କରନ୍ତି, ବିଷୟାନ ଶବ୍ଦାଦିନ ସୁଖ ହେତୁ ବୁଦ୍ଧିଆ ଧ୍ୟାୟତ ପୁନଃ ପୁନଃ, ସୁଖ ବୁଦ୍ଧି ଲାଗିବ ଯୋଗୀଟାକୁ, ସୁଖ ଲାଗିବ, ଭଲ ଲାଗୁଛି ଏ କଥାଟା, ଏଇ ଗୀତଟା ଭଲ ଲାଗୁଛି ତ, ଏଇ ଝିଅର କଥାଟା ଭଲ ଲାଗୁଛି ତ, ଏଇ ଜିନିଷଟା ଦେଖିବା ପାଇଁ ଭଲ ଲାଗୁଛି ତ, ସୁଖ ବୁଦ୍ଧିରେ, ସୁଖ ବୁଦ୍ଧିଆ ଗୋଟେ ସୁଖ ବୁଦ୍ଧି ଆଯାଏ, ଇନ୍ଦ୍ରିୟ ଗୁଡ଼ାକ ଗୋଟେ ଫଲ୍ସ ଯେ ଗୋଟେ ବିରେଜ ଭଳିଆ କ'ଣ ଏଟା କୁହାଯିବ, ମରିଚିକା ଭଳିଆ, ତାକୁ ତ ଭଲ ଲାଗିବ, ଏଇ ଯେଉଁଟା ଦେଖୁଛେ ମୋବାଇଲରେ ଯେଉଁଟା ତାର କିଛି ଭାଲ୍ୟୁ ଅଛି, ସେ ଗୋଟେ ଚରିତ୍ରବାନ ଲୋକ ହଉ କି ଦୁଶ୍ଚରିତ୍ର ଲୋକ, ତାକୁ ଦେଖିଲେ ତୁମେ କ'ଣଟା, ତୁମେ ତାକୁ କ'ଣ ତାକୁ ଭୋଗିପାରିବ ନା ତାକୁ ଟଙ୍କା ଆଣିପାରିବ ନା ନା କ'ଣଟା ତୁମେ କରିପାରିବ, ଏଇଟା ବିରେଜଟା ଗୋଟେ ମରିଚିକାଟେ, ସେ ଆଡିକ୍ସନ୍ ତାକୁ କୁହାଯାଏ, ଗୋଟେ ନିଶାସକ୍ତ ଅବସ୍ଥା ଇନ୍ଦ୍ରିୟ ଗୁଡ଼ାକର, ରାତି ବାରଟା ଗୋଟେ ଦୁଇଟା ବନ୍ଦ ଲୋକ ବସିକି ସେଗୁଡ଼ା ଦେଖୁଛନ୍ତି, ସୋ ଆଉ କେହି କୌଣସି ନା ସୋଲଜର କତିରୁ ଆରମ୍ଭ କରି ଯେଉଁ ଡିପାର୍ଟମେଣ୍ଟକୁ ଯିବ ଆଉ କେହି କାମ କରିବ ରାଜି ନାହିଁ, ବର୍ତ୍ତମାନ ଖାଲି ମୋବାଇଲଟା ଖେଳିବୁ, ଗୋଟେ କ'ଣ ଗୋଟେ ମ୍ୟାରେଜ୍ ଗୁଡ଼ା, ଏଇଟା କଥାରେ କିଛି ତୁମ ଲାଭରେ ତୁମର ସେନ୍ସେସ୍ ଗୁଡ଼ା ସବୁ ନଷ୍ଟ ହେଉଛି, ଇନ୍ଦ୍ରିୟ ଗୁଡ଼ା ନଷ୍ଟ ହେଉଛି ତୁମର, ତାପରେ ସେ ଯେଉଁ ରେଡିଏସନ୍ ଗୁଡ଼ାକ ଆସୁଛି କେଉଁଟା, ସେ ବ୍ୟାଟେରୀ ଯେଉଁ ଡ୍ରାଏ ସେଲ୍ ରେଡିଏସନ୍ଟା ତୁମର କେତେ ଭଲ ଜିନିଷ ସବୁ ମାରିଦେଉଛି, ଗୋଟେ ପଢ଼ୁଥିଲି ତୁମର ଯେଉଁ ମସ୍ତିଷ୍କର ଯେଉଁ ଭଲ ବିଚାରଧାରାର ଶକ୍ତି ଗୁଡ଼ାକ ଅଛି ସେପାଇଁ ସବୁଗୁଡ଼ା ଇରିଟେଟ୍ ଲୋକ ଗୁଡ଼ା ଦେଖ, ସମସ୍ତେ ଗୋଟେ ବା ଛୁଆଟାକୁ ପ୍ରତ୍ୟେକ କଥା କଥା ମାର, ଯେ କ'ଣ ମା ମୋବାଇଲ ଛଡ଼େଇଲା ବେଳେ ଛୁଆଟା ଦେଖ ବାଡ଼ି ଭାଙ୍ଗି ଦେଉଛି, ସମସ୍ତେ ଇରିଟେସନ୍, କାହିଁକି ତାଙ୍କର ଯେଉଁ ଭଲ ଯେଉଁ ସେଲ୍ସ ଗୁଡ଼ାକ ଏଇଟା ନଷ୍ଟ ହେଇଯାଉଛି ଡ୍ରାଏ ସେଲ୍ରେ, ଲ୍ୟାପଟପ୍ ୟୁଜ୍ କଲ, ମୋବାଇଲ ୟୁଜ୍ କଲ, ଭଗବାନ କୌଣସି ହ୍ୱାଇଟ୍ କଲର୍ ତିଆରି କରୁନଥିଲେ, ଏଗୁଡ଼ା ଏଗୁଡ଼ା ୟୁଜ୍ କରିବା କଥା, କରିବ କ'ଣ, ବର୍ତ୍ତମାନ ତ ଆମର ଯୁଗ ସେମିତି ହେଲାଣି ଆଉ ତୁ ପଇସା ଦେଇପାରିବନି, ଆଉ ଚକ୍ଷୁ ପାଇଁ ହ୍ୱାଇଟ୍ ନୁହେଁ, ଚକ୍ଷୁ ପାଇଁ ଭଗବାନ ସୂର୍ଯ୍ୟଙ୍କର କଲର୍ କେଉଁଟା, ଶହେ ପାରିଆ ବଲ୍ ଜାଳିଲ, ଶହେ ପାରିଆ ବଲ୍ଟା ଦେଖ ଜାଳିକି ତୁମେ କେମିତି ଲାଗିବ, କେତେ ସୁନ୍ଦର ସେଟା, ଆଉ ତୁମେ ବର୍ତ୍ତମାନ ଶହେ ପାରିଆ ବଲ୍ ଲଗେ ତମ ଜମ୍ବାଡ଼ି ବିକ୍ରି ହେଇଯିବ, ସେ ଲାଇଟ୍ଟା ହେଉଛି ଆମର ଚକ୍ଷୁ ପାଇଁ, ସେଭଳି କୌଣସି ଲାଇଟ୍ କୌଣସି ଲାଇଟ୍ ସାଇନ୍ସ ତିଆରି କରିପାରିବନି, ମୋତେ କୁହ ଦେଖେ କୌଣସି କୌଣସି ଗୋଟେ ଟେକ୍ନୋଲୋଜି ବାହାର କରିପାରିବ, ସେଇ ଲାଇଟ୍ଟା ଦରକାର, ସନ୍ ସନ୍ଲାଇଟ୍ ଯୋଉଟା ସେଭଳିଆ ଲାଇଟ୍, ମୋବାଇଲ୍ରେ ଅଛି, ଲ୍ୟାପଟପ୍ରେ ଅଛି, ଆଇପ୍ୟାଡ୍ରେ ଅଛି, କେମିତି ଅଛି ଦେଖ, କୌଣସି ସିଷ୍ଟମଟା ଆସିବ, ଏଇଟା ସବୁ ଡ୍ରାଏ ସେଲ୍ ଜିନିଷଟା ନା, ଆଖିଟାକୁ ତୁମକୁ ନଷ୍ଟ କରିବ ଫାଷ୍ଟ, ଆଉ ଭଲ ଯେଉଁ ଇନ୍ଦ୍ରିୟ ଗୁଡ଼ାକ ସରି ସେଲ୍ସ ଗୁଡ଼ା ରହିଛନ୍ତି କୋଷ, ଜୀବକୋଷ ତାଙ୍କୁ ଓଡ଼ିଆରେ କୁହାଯାଏ, ଭଲ କୋଷ ଗୁଡ଼ା ମାରିଦେବ, ପ୍ରଭୁ ସୃଷ୍ଟି କରିଛନ୍ତି ପ୍ରକୃତି, ଜନ୍ମମାନଙ୍କୁ ଦେଖିବ, ଆମର ତାରାକୁ ଦେଖିବ, ଆକାଶକୁ ଦେଖିବ, ଭୂମିକୁ ଦେଖିବ, ଜଳକୁ ଦେଖିବ, ଗ୍ରୀନ ଗ୍ରୀନ ଜିନିଷକୁ ଦେଖିବ, ଭଗବାନ ଏଥିପାଇଁ ସୃଷ୍ଟି କରିଛନ୍ତି, ସେ ଇନ୍ଦ୍ରିୟ ଗୁଡ଼ିକ ଜଣା ସେଇ ଯେଉଁ ଜୀବକୋଷ ଗୁଡ଼ିକ ସେଗୁଡ଼ିକ ସବୁ ଏନର୍ଜେଟିକ୍ ହେବେ, ଇରିଟେଟ୍ ହେବେ, ଉତ୍ତେଜିତ ହେବେ, ବର୍ତ୍ତମାନ ସବୁ ଓଲଟା, ସେଠି ସେ ଲେଖିଲେ ସେଥିପାଇଁ ପୁନଃ ପୁନଃ ଧ୍ୟାୟତ ବାରମ୍ବାର ବାରମ୍ବାର ସୁଖ ବୁଦ୍ଧିଆ, ସୁଖ ହେତୁ ବୁଦ୍ଧିଆ, ଯୋଗୀ କଥା କହୁଛନ୍ତି, କମନ ପର୍ସନ କଥା କହୁନାହାନ୍ତି ଭଗବାନ, ଧ୍ୟାୟତ ବିଷୟ ଏବଂ ସେଇଟା ଯୋଗୀମାନଙ୍କ ପାଇଁ ଲଗାଉଛନ୍ତି, କାହିଁକି ନା ଯିଏ ଭକ୍ତି କରୁନି ଇନ୍ଦ୍ରିୟକୁ ବିଜୟ କରିଛି ସିଏ ବି ସୁଖ ବୁଦ୍ଧିରେ ବିଷୟକୁ ଧ୍ୟାନ କରେ ପୁନଃ ପୁନଃ, ସେ କଥା କହୁଛନ୍ତି ଯୋଗୀ ନା, ଏଠିକି ଲେଖିଲେ ଧ୍ୟାୟତ ପୁନଃ ପୁନଃ ଚିନ୍ତୟତ ହୋ ଯୋଗୀନ ସ୍ତେଷୁ ସଙ୍ଗ ଆସକ୍ତି ଭବତି, ସଙ୍ଗ ଅର୍ଥ ଆସକ୍ତି, ଯୋଗୀନ ସ୍ତେଷୁ ସଙ୍ଗ ଆସକ୍ତି ଭବତି, ଯୋଗୀ କଥା କହୁଛନ୍ତି, ଏଠି କମନ ପର୍ସନ ଆମେ ଶ୍ଳୋକଟା କୋଉଠି ଲଗାନ୍ତି, କମନ ଲୋକ ନାଇଁ ନାଇଁ ବଳଦେବ ଦେବାସନ କାଟୁଛନ୍ତି, ଯୋଗୀ କଥା କହୁଛନ୍ତି, ଯୋଗୀ କଥା କହୁଛନ୍ତି, संगात हेतुस्तेषु कामतृष्णा जायते, संगात संजायते काम, हे काम शब्द कहते कामतृष्णा जायते। आसक्ति आसीगले, आसक्ति गोटे तुम चल खाईदल तुम सरीगला से नुह तृष्णा संतृष्णा निवाह सर्म काम द्रुतम त्यजित, जे मंगल चाहिए कामना को छाड़ दिव शीघ्र, तृष्णा टा कह जाए सीटा केत सब रृष्णाटा धनर तृष्णा जेको तृष्णा तुम गोटे रहा भोजन तृष्णा हैंकरिंग इंग्लीश कहुए हैंकरिंग बराबर आकुल तृष्णा सब रहा केत छाड़ी पारे जोगी यदि विषय को ध्यान कला इंद्रिय संयम कर व्यक्ति सुख विद्या पुनः पुनः चिंतयतु यदि बारंबार विषय सु पुनः शब्द आदि विषय सु पुनः पुनः चिंतयंतु कौन कहले जोगिन तेसु संग आसक्ति भवती से जोगी संग आसक्ति भवती तेसु हाँ संगात हेतु तेसु काम तृष्णा जायते संग हेतु आसक्ति हेतु तार कामना तृष्णा आसला काम च केनचित प्रतियतम क्रोध कामना जो प्रतिहत हो गला क्रोध आस तार गोटे कामना आसुची कामना प्रतिहत हो बाधा हो जाए कौन टर्न कर क्रोध चित क्रोध चित ज्वाल तत्प्रतिघात को भवती अभिजायते अभिजात शब्द को उद्भूत ये जो क्रोध शब्द कौन कहते हैं ना चित चित ज्वाल तत्प्रतिघात को भवती चित्त को झड़े बसे प्रतिघात भवती भक्तिनाटक से रचना कले पक्षांतरे भक्ति शून्य वैराग्य जुगर अनर्थ आलोचना कर वैराग्य चेष्टा कर करी करी मध्य जो समय विषय ध्यान उपस्थित हुए से तो क्रमश विषय संग अर्थात स्पृहा जन्मे बैराग्य बैराग्य चेष्टा कर बैराग्य पथर जा चाहिए विषय ध्यान कला विषय आड़ तार मेडिटेशन आसक्ति गोटे चलीगला से पुनः पुनः कहीं इंद्र मान स्वभाव तेनालीमेंट गोटे हायर एनगेजमेंट जो जोगी मान सब आवश्यक सब गोटे एनगेजमेंट दरकार भैकेंट माइंड रही कहते कौन एम्प्टी माइंड डेविल वर्कशॉप जो गोटे एम्प्टी माइंड जार रही खाली मुंडा एनगेजमेंट ना तुम आगे बंची जाओ इंद्रिय मान कबल बंची जाओ बर्तमान स्पेशल जी साधु हाँ चाहिए पूरा पचास वर्ष बंद आखि बुझी खाली गद भाया खटा पड़ो भगवान खाली सेवा कर बंची कम से कम सेनसे प्रभाव क्या तुम सब बैड हैबिट्स अच्छे तुम सब जान एटा कंट्रोल कर बर्तमान जिते साधु समाज को ब्लेम कले किसी समाज करें साधु कौन दोष अच्छे संस्कार तो पिता माता लोक बुझाऊ से साधु कहीं गाड़ी दूस पिता माता तो संस्कार ना ना से बैकग्राउंड आर कौन कथा कौन कह संस्कार तो सैया समाज संस्कार कौन सब तो जीवाड़े जीव नारी सी कौन कौन कर भोजन ये विष गुड़ाक जहाँ तुम खाऊ सब कवि आलु उत्तर ये सब विष तार तो हाबिट गुड़ा सेमती रही है सी कौन टा कर स्ट्रगलींग करदी केवल चैतन्य महाप्रभु कृपा करियो भगवान यदि कृपा करदे सीरीयस तार पूर्व सुकृति किसी थी सरल जीव थी भगवान को सेवार लगेगा तो एनगेजमेंट 24 आवर नहीं गला तो बंची जीव ना जिन बेपार कल जुग हबन एटा निराशर कथ ना पूरा फैक्ट परास्त हो तुम यदि बहुत रेगुलेटिव न होला बहुत डिपेंडेंट न होला भगवान को पूरा आश्रित न होल आ बहुत श्रृंखलित तुम न होल आ स्पेशल एंगेजमेंट घंटे दि घंटा तुम सेवा कर दे तीन घंटा सेवा कर बस तुम बही पढ़ कौन टा पढ़ तुम से विषय को ध्यान कर किसी करपर जहाँ कर इंडायरेक्टली टर्न करें पड़े सब तुम्हें पांच घंटा साधन कला दि घंटा दि मिनिट चिंता करदे विषय पर गला पुणी इंदिरा ही लगेगा स्पेशल एंगेजमेंट गुटा बहुत दरकार बैराग्य चेष्टा कर लिखे बैराग्य चेष्टा करी मध्य जे समय विषय ध्यान उपस्थित हुए से क्रमश विषय संग अर्थात स्पृहा जन्मे गोटे स्पृहा आसो ध्यान कला मैंने गोटे स्पृहा आसो संग संग कामना उत्पन्न हुए एवं काम हुए प्रपद ये रचना कर मान अनुवाद है व्यक्ति इंद्रिय भोग्य विषय वस्तु को चिंता करूला बेले से गुड़िक प्रति तार आसक्ति जात हुए एवं ए प्रकार आसक्ति रु कामना जात हुए काम जात हुए एवं कामना रु क्रोध जात हुए ভাবার্থ, যে ব্যক্তি কৃষ্ণ চেতনশীল নহে তার অনেক ভৌতিক কামনা আছে। ইন্দ্রিয় ভোগ্য বিষয়বস্তু কথা চিন্তা কলাবেলে তার সেগুলি প্রতি আসক্তি জাত হুয়ে। ইন্দ্রিয়গুলি উপযুক্ত কর্মের নিযুক্ত হওয়া দরকার, সে কথা উপযুক্ত পুরা পার্টিকুলার ডিউটিরে তুমি লগাইবার আছে। অসংযত ইন্দ্রিয়গুলি না, এটা ঘোড়া যে চিত্রটা না, সে ঘোড়া মন মন সে ইন্দ্রিয়গুলো ধরিক পঞ্চ জ্ঞানেন্দ্রিয় ধরিক সে ঘোড়া হয়, সে সারথি মন হল সারথি। এই ঘোড়া তুমি কোণ অটকাইব সে কথা সে কুচ। যদি সেগুলি ভগবান দিব্য সেবার নিযুক্ত ন হতে তাহলে সেগুলি নিশ্চিত মায়ার সেবার নিযুক্ত হওয়ার ইচ্ছা করবে। এ ভৌতিক জগতের যেতবে শিবজী ও ব্রহ্মাজি ইন্দ্রভোগ্য বিষয়বস্তু আসক্তি, সেতবে অন্য দেবতা কথা কম কে আমার সম্প্রদায়ের ব্রহ্মাজি শিবজি সমস্ত পূজা করা হচ্ছে না, সব সব সমস্ত পূজা করা যাচ্ছে। আহ্মা শিবজি শিবজী দশবরাতে কম কাল ভগবান বুদ্ধি করবনি কি ভগবান পৃথক করবনি, তখন নিন্দা করা যায়নি, কিন্তু যেতবে শুদ্ধ ভক্তি কথা পড়ুছে সেতবে ব্রহ্মাজী শিবজী কটি যাচ্ছে। কারণ শিবজী দুইটা জিনিস রয়েছে, দুইটা জিনিস রয়েছে ভাগবত কম কাল বৈষ্ণবান যথা শম্ভু, বৈষ্ণব মানে শিবজী শ্রেষ্ঠ, কিন্তু শিবজী যেত সৃষ্টি লীলা প্রসঙ্গে আসুচার সেতবে তাঁর কতটি কর্ম রয়েছে যেগুলো মানব মানে সব তুই শিক্ষা দরকার, যেমন মোহিনী রূপ প্রতি আসক্তি হয়েছেন, পার্বতী যেভাবে তপস্যা করছেন, পার্বতী কোণ সরি শিবজী তপস্যা করছেন না, পার্বতী রহলে না মোহিত করা কার্তিকের জন্ম হল সেটা পূর্ব দেটি আনুচান, সেটা সেন্স গ্রাটিফিকেসন নয় কিন্তু তাঁর দ্বারা দেখা যাচ্ছে যে ইন্দ্রিয় ভোগ্যটা এভাবে জিনিস কেবি জন আলুড হয়ে পড়ে কেবি জন মোহিত হয়ে পড়ে, সেজন্য তাঁর গোটে বাউন্ডারি রখা গেল, তুমি সাধু হব তোমার বাউন্ডারি এটা, তোমার খাইবা বাউন্ডারি এটা, তোমার সীমাটা এটা, জন ব্যবহার করে যে নারী সহ এভাবে ভাবে তোমাকে গোটে বাউন্ডারি ভিতরে রখা, তুমি আউট অফ বাউন্ডারি যাইপারে গলা মানে তো ফসিব, কারণ তুমি কত পরফেক্ট সেটা তুমি কোহনি, শাস্ত্র মানুষকে বিশ্বাস করনি সে ব্যক্তিটা ভালো সে কথাবার্তা ভালো, নো 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 উই ডোন্ট বিলিভ, উই ডোন্ট বিলিভ পারসন, কেবল ব্যক্তিকে তুমি বিশ্বাস করনি, ব্যক্তি কাহাকু ফলো করুছি তাকে বিশ্বাস কর, ব্যক্তিকে বিশ্বাস করনি পর্সনকে বিশ্বাস করি হবনি, কারণ পর্সনটা কোণ আমি জানিছি আজ ভালো ভালো কথা কুচি মতো শহ শহ লোক দেখিনি কথা গুড়া মতো ভাবলে ভারি ভালো পড়া দেখ শৈতান শৈতান যেমন ভিতরে চুপচাপ রয়েছে এটা ভাবি ভারি সরল পিলা দেখলে সব বদমাস, কারণ জাণি হবেনি সে এমনি আকশন করছেন তুমি জাণিপারবনি, দেখলে সংসার সবুজ হীন কর্ম করে রয়েছেন সে কোন লোকটা জাণব, কিন্তু ব্যক্তিকে তুমি বিশ্বাস করনি, ব্যক্তি কেউ প্রিন্সিপলটা ফলো করুছি সেটা আমি শাস্ত্রকে যে ফলো করছি আমি তাকে বিশ্বাস করি, শাস্ত্রীক জীবন উপরে যে ব্যক্তির কোণ তা ভালো ভালো মদুর কথা কথা দেখলা ঠকটা সেগুলো সব কিছু চিনিপারি তুমি, প্রিন্সিপলটা ইম্পর্টাট, প্রিন্সিপলটা যে ফলো করুনি সে ব্যক্তির স্থিতিটা ঠিক না, সেগুলা কোণী ব্যক্তির ব্যবহার চালচরণ আমি কিছু কইপারবেন হোয়েদার ইজ পরফেক্ট অর নট, সে পরফেক্টলি প্রিন্সিপল কু ফলো করি দেন উই ক্যান সে ইজ পরফেক্ট, অদরওয়াইজ কই হবনি কিছু, কার ব্যক্তিগত তুমি কত ঠিক সেটা আমার কিছু বুঝিয়া দরকার নেই, তুমি কে পরফেক্ট নো উই ডোট আডমিট ইউ আর পরফেক্ট, তুমি যে পরফেক্ট ব্যক্তি না আমি পরফেক্ট কেউ নুহতে জগতের কেউ বি কইপারি নু পরফেক্ট হয়ে পারি যেপর্ তুমি ভগবান পাই ন তুমি ইনফ্যাক্ট তুমি যেকোন মুহূর্তে তুমি লাইফ টর্ন হয়ে যাব, সেই ব্রহ্মাজী শিবজী উদাহরণ দিয়া যায় বিষয়ভোগ্যটা এমনি ব্রহ্মাজী শিবজী আটাচড হয়ে যাচ্ছে, হোয়াট টু স্পিক অফ অর্ডিনারি পিপল, সে প্রবাদ করছে সাধারণ লোক কথা কোণ কয়া অন্য দেবতা কথা কোণ কয়া মনুষ্য কথা কম কুহ, এই ভৌতিক স্থিতি রূপক গোলক ধন্দার মুক্ত হওয়ার একমাত্র পন্থা হল কৃষ্ণ চেতনশীল হওয়া, এটা গোলক ধন্দা অতি মানে যাক যে ট্রিডিয়স গোটে মানে কমপ্লেক্সি এটা গোটে সিচুয়েসন সবুয়াড়ে তুমি গোটে ছন্দি হয়ে যাওয়া রয়েছে, সে কোণ ইন্দ্রিয় ধরছি এটা ইন্দ্রিয় মানুষ ডিমান্ড রয়েছে, শব্দ স্পর্শ রূপ রস গন্ধ প্রতি তার গোটে যৌবন আসছে মানে তার কাম পিড়া আসছে সে কোনটা করি ম্যারেজ করি মানে পুরো ম্যারেজের সিস্টম যেটা রহলা তা সেই রাস্তার তাকে যাব, ম্যারেজ না করি মানে তাকে সেন্সেস গুলা কন্ট্রোল করা তার প্রিন্সিপল লোক ফলো করি সেটা সেন্সেস গুলা পছন্দ করবে ইন্দ্রিয় মন পছন্দ করবে, তেমন যা কুহ দুই আড়ু তার অবস্থা যুবক যুবক গোটে সে তটস্থ জীবন রখা হয়েছে যুবক গোটে চয়েস দিয়া হয়েছে তুমি সে চয়েসটা স্ট্রং হবার আছে তটস্থ তুমি রয়েছে জীবিত যাবি ভগবান মায়া শক্তিকে যাবি কিংবা ଭଗବତ ଶକ୍ତିକି ଯିବି, ତୁମକୁ ଚଏସ୍ କରିବାକୁ ପଡିବ। ଆଉ ଚଏସ୍ କଲା ପରେ ତୁମେ ଆବ୍ୟୁଜ୍ କରନି ତୁମ ଇଣ୍ଡିପେଣ୍ଡେଣ୍ଟକୁ, ତୁମେ ଆଉ ଅପବ୍ୟବହାର କରନି, ତା ସଦ୍ବ୍ୟବହାର କରି ଚାଲ। କିନ୍ତୁ ବ୍ୟକ୍ତିର ଯେଉଁ ଚରିତ୍ରତା ବା ତାର ଯେଉଁ ସ୍ଥିତିଟା, ସେ ଶାସ୍ତ୍ରାନୁମୋଦିତ ହୁଏ। ସାଧୁ ଅର୍ଥ ନୁହେଁ ଯେଉଁଟା ବେଶ ପିନ୍ଧିବା, ନାଇଁ ଏଟା ନୁହେଁ। ଆମ ସମ୍ପ୍ରଦାୟରେ ଏଟାକୁ କେତେବେଳେ ଗ୍ରହଣ କରାଣି, ସାଧୁମାନେ ଆମ ସବୁବେଳେ ସଦାଚାରୀ ଶାସ୍ତ୍ରାନୁବର୍ତ୍ତୀ ନ, ଶାସ୍ତ୍ର ହିସାବରେ ଯିଏ ଚାଲୁଛି ସାଧୁ, ସେଠି ସାଧୁ ଶବ୍ଦଟା ସାଧୁରେ ବସମନ୍ତବ୍ୟ, ହେଟା ସବୁ ସାଧୁର ଶବ୍ଦରେ ସବୁବେଳେ ଲାଗିପାରେ। ସନ୍ଥ ନିର୍ଦ୍ଦିଷ୍ଟ, ଆମେ ଯେମିତି ସନ୍ଥ, ଆମେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ହେଲେ ଆମ ସନ୍ଥ କୁହାଯିବ। ସାଧୁ ଶବ୍ଦ ଯେତେବେଳେ ଭାଗବତରେ ଲାଗିଛନ୍ତି, ଗୀତାରେ ଲାଗିଛନ୍ତି, ସାଧୁରେ ବସମନ୍ତବ୍ୟ ସାଧବେ ହୃଦୟମୟମ, ସାଧବେ ହୃଦୟମୟମ ସେଠି ଇଣ୍ଡିକେଟ୍ କାହାକୁ କରୁଛନ୍ତି, ଅମ୍ବରୀଶକୁ, ଅମ୍ବରୀଶ ତ ଗୃହସ୍ଥ, ଏଠି ପର୍ସନକୁ ଭେରିଫାଏ କରାଯାଉନି, ପର୍ସନକୁ ଆଇଡେଣ୍ଟିଫାଏ କରାଯାଉନି, କିଏ ସେ ବ୍ୟକ୍ତି ସ୍ୱଭାବ। ସାଧୁ ଅର୍ଥ ଏଇଟା ଶାସ୍ତ୍ରାନୁବର୍ତ୍ତୀ ନା, ତୁମେ କେତେ ପ୍ରକାର ଏକ୍ସକ୍ୟୁଜ୍ କରିକି ତୁମେ କ'ଣ କହୁଛ, ଏଟା କହୁଛ, ସେଟା କହୁଛ, ସେଠି ଗୋଟେ ଲୋକଗୁଡ଼ାକ ଆଳ, ବହୁତ ଆଳ ଦେଖାନ୍ତି, ମୁଁ ଏମିତି ପାଇଁ ଏଠି କଲି, ମୁଁ ଏଥିପାଇଁ ସେମିତି କଲି, ସବୁ ନନ୍ସେନ୍ସ। ତୁମେ ଏଇଟା ସବୁ ନନ୍ସେନ୍ସ ଜିନିଷ କୁହନି, ତୁମେ କେଉଁଥିପାଇଁ କରୁଛ, ୱି ଡୋଣ୍ଟ ୱାଣ୍ଟ ବି ହିୟର, ତୁମେ ଶାସ୍ତ୍ରଟା ଭୁଲ ଭୁଲ କରୁଛ ମାନେ ଶାସ୍ତ୍ର ଭୁଲ, ତୁମେ ଶାସ୍ତ୍ର ଫଲୋ କରୁନ ମାନେ ଭୁଲ, ତୁମର ତୁମର ପରିସ୍ଥିତିରେ ଦେଖିବେନି ଶାସ୍ତ୍ର ଜୀବନରେ। ଯେମିତି ଗୋଟେ ମ୍ୟାଥମେଟିକ୍ସ, ମ୍ୟାଥମେଟିକ୍ କାଲକୁଲେସନ କରିଥିବ, ଯେ ମ୍ୟାଥମେଟିକ୍ସ, ଆମେ ସବୁ ମ୍ୟାଥମେଟିକ୍ ଷ୍ଟୁଡେଣ୍ଟ ଥିଲେ ଜାଣିଛୁ, ମ୍ୟାଥମେଟିକ୍ସ ସେମିତି ଫର୍ମୁଲାଟା ତୁମର ଭୁଲ ହେଇଗଲା ପ୍ରଥମେ, ତୁମେ ଆପୁଟ୍ କର ଯେତେ ଯାହା କର, ଆଉ ରେଜଲ୍ଟ ଯେତେବେଳେ ଆସିକି ଲାଷ୍ଟକୁ ଖାଲି ସେ ଗାଲୁ ମାରିକି ସବୁ ମନେ ରଖିଥାନ୍ତି, ଯେତେବେଳେ ମିଶୁନି ଆଉ ଫର୍ମୁଲାଟା ହଉନି, ଜାଣିଛ ଏଟା ମୋର ଭୁଲ ହେଉଛି, କିନ୍ତୁ ଆନ୍ସର୍ଟା ମନେ ରଖିଲେ ଆନ୍ସର୍ଟା ଲେଖିଦେଇ ପଳେଇ ଆସିବି। କିନ୍ତୁ ଟିଚର ଧରିଦେବ, ଟିଚର ଧରିଦେବ, ଏ ଆନ୍ସର୍ଟା କେବଳ ମନେ ରଖିଛି କିନ୍ତୁ ଫର୍ମୁଲାଟାକୁ ଭୁଲ କରିଛି, ପ୍ଲସ୍ ଟାକୁ ମାଇନସ୍ କରିଦେଇଛି, ସେତେ କେବେ ମିଳିବନି। ଆମର ଲାଇଫରେ ଯଦି ଶାସ୍ତ୍ରକୁ ଆମେ ଛାଡ଼ିଦେଲେ ଆମ ଫର୍ମୁଲାଟା ଭୁଲ ହେଇଗଲା। ତସ୍ମା ଶାସ୍ତ୍ର ପ୍ରମାଣତ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ, ବାରବାର ଏଇଟା ଲେଖିଲେ କାର୍ଯ୍ୟ କ'ଣ ଅକାର୍ଯ୍ୟ କ'ଣ ଶାସ୍ତ୍ର କହିବ। ତୁମେ କେତେ ପରଫେକ୍ଟ, ତୁମେ କେଉଁ ସିଚୁଏସନ୍ରେ କ'ଣ କରିଛ, ୱି ଡୋଣ୍ଟ ୱାଣ୍ଟ ଟୁ ହିୟର, ୱି ଡୋଣ୍ଟ ୱାଣ୍ଟ ଟୁ ହିୟର, ଆମେ ସେଇଟା ଶୁଣିବା ପାଇଁ ଆଦୌ ରାଜ୍ୟ ନୁହଁ। ତୁମକୁ ଶାସ୍ତ୍ର ଅନୁବର୍ତ୍ତୀନ ହବାକୁ ପଡିବ, ଅଦରୱାଇଜ୍ ତୁମେ ଛାଡ଼ିଦିଅ, ତୁମେ କର୍ମୀ ତୁ ତିଲକ ଲଗେଇ ପାରିବନି, ତୁମ ରାଇଟ୍ସ ନାହିଁ, ମାରି ପିନ୍ଧି ପାରିବନି, ଏଇଟା ଭୁଲ କାମ କରୁଛ ତୁମେ, ତୁମେ କରିପାରିବ, ତୁମର କୌଣସି ଅଧିକାର ନାହିଁ, ଶାସ୍ତ୍ର ଅନୁବର୍ତ୍ତୀନ ହବାକୁ ପଡିବ ତୁମକୁ। ସେଇଟା ଭଗବାନ କହିଛି ଶାସ୍ତ୍ର ଉପରେ, ଭଗବାନ ବାରବାର ଗୀତାରେ ଦୁଇଟା ଶ୍ଳୋକ କହିଲେ, ଆଉ କେଉଁ କେଉଁ ଶ୍ଳୋକ କହିଲେ, ଯେ ଶାସ୍ତ୍ର ବିଧି ଦୁଇଟା, ଶାସ୍ତ୍ରରେ ଦୁଇଟା ଜିନିଷ ଭଗବତ ଗୀତାରେ ମନେ ରଖିବ, ଭଗବାନ ଶାସ୍ତ୍ର ଭିତରେ ଦୁଇଟା ଶ୍ଳୋକ କହିଛି, ଯେ ଦୁଇଟା ଶ୍ଳୋକ ହିଁ ପ୍ରକୃତରେ ପୁରା ସମ୍ପ୍ରଦାୟ, ସବୁ ସମ୍ପ୍ରଦାୟରେ ଏଇଟା ଗୋଟେ ଜୀବନ ଭଳିଆ ନ, ଲୋକ ଶାସ୍ତ୍ରକୁ ମାନିବେନି ନା, ଗୀତାରେ କ'ଣ କହୁଛି ଆମେ କାହିଁକି ମାନିବୁ, ଆମେ ଆମର ଏଇଟା କରିବୁ, ଆମେ ଏମିତି ପରିସ୍ଥିତିରେ ନାଇଁ, ନୁହଁ 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 ନୁହଁ। କୌଣସି ଅଫିସରେ, କୌଣସି ଅଫିସର ତାର ଅଫିସ ଚଲାଉନି, ଅଫିସରେ କ'ଣ ଅଛି, ଗାଇଡଲାଇନ୍ସ, ଶାସ୍ତ୍ର ଅଛି ନା। ଆଉ ଭାରତବର୍ଷଟା କେମିତି ଚାଲିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତା ମନ ମନ କରିଦେବ ନା, କ'ଣ ତାର ସମ୍ବିଧାନ ଅଛି ନା, ସମ୍ବିଧାନ ନିୟମ ରହିଛି ନା, ଯେକୌଣସି ଇନଷ୍ଟିଚ୍ୟୁସନ୍ ଗୋଟେ ନିୟମ ରହିଛି, ଧର୍ମରେ ବି ସେମିତି ନିୟମ ରହିଛି, ୟୁ କ୍ୟାନ୍ ନଟ୍ ଡାଇଭର୍ଟ ଇଟ୍, ତୁମେ ତ ଡାଇଭର୍ଟ କରିପାରିବନି, ହୁଆରିବ ତୁମେ ଯଦି ଏ ପଥକୁ ଆସୁଛ ମାନେ ତୁମେ ଡାଇଭର୍ଟ କରିପାରିବ, ତୁମେ ତା ପ୍ରିନ୍ସିପଲ୍ ମାନ, ନହେଲେ ଅଦରୱାଇଜ୍ ତୁମେ ଛାଡ଼ିଦେବ, ତୁମେ ସୋବାଜି କରିପାରିବନି, ଏଟା କେବେ ନୁହେଁ, ଏଟା ଭୁଲ ବହୁତ ଭଗବାନ ସେଥିପାଇଁ କହିଲେ, ଯେ ଶାସ୍ତ୍ର ବିଧି ବର୍ତ୍ତମାନ କାମ ଚାରକ ନ ସିଦ୍ଧି ନ ଆପଣନ୍ତି ନ ସୁଖମ ନ ପରାମଗତି, ଭଗବାନ କୌଣସି ଲୋକରେ ତିନି ଥର ନ କହିନାହାନ୍ତି, ଆଉ କୌଣସି ଲୋକରେ ହଁ କହିନାହାନ୍ତି, ଏ ଗୋଟିଏ ଶ୍ଳୋକ ଯେଉଁଠି ଭଗବାନ ତିନି ଥର ନା କହିଛନ୍ତି, ନା ନା ନା, ନ ସିଦ୍ଧି ଅବାପନନ୍ତି, ସିଦ୍ଧି ପାଇପାରିବନି, ନ ସିଦ୍ଧି ଅବାପନନ୍ତି, ନ ସୁଖମ ସୁଖ ବି ପାଇପାରିବନି, ନ ପରାମଗତି ପରଜନ୍ମ ତାର କେବେ ମଙ୍ଗଳମୟନି, କାଟିଦେଲେ ଶାସ୍ତ୍ର ବିଧାନ ନେଇ, ଯେ ଶାସ୍ତ୍ର ବିଧି ଉତ୍ସୃଜ୍ୟ ବର୍ତ୍ତତେ କାମ ଚାରକ, ଶାସ୍ତ୍ର ବିଧିକି ଛାଡ଼ି ଦେଇକି ମନ ଇଚ୍ଛା କାମ ଚାରକ, ନିଜ ଇଚ୍ଛାରେ କାମ କରୁଛି, ନ ସିଦ୍ଧି ସିଦ୍ଧି ପାଇପାରିବ ନାହିଁ, କାଟିଦେଲେ ଭଗବାନ ସବୁ କାଟିଦେଇଛନ୍ତି ନା। ଆଉ କେତେଟା ଜିନିଷ ଗୀତାରେ ଦୁଇ ଚାରିଟା ଶ୍ଳୋକରେ ସମସ୍ତେ ଘୋରେଇକି ସାହାଯ୍ୟ କରିଦିଆ ହବ, ଗୀତାର ପ୍ରୟୋଗଟା ଯିଏ ଶିଖିପାରିବନି, ଭଗବାନ ଯିଏ ବୁଝିଦେବେ ଗୀତାର ପ୍ରୟୋଗଟା ଶିଖିବ, ସବୁ ସମ୍ପ୍ରଦାୟ ସବୁ ଜିନିଷ କାଟି ଥୋଇବ, ଯୁକ୍ତି କରି ତୁମେ ଯୁକ୍ତି କରି ତୁମେ ଶାସ୍ତ୍ର ଦ୍ୱାରା ସବୁ କାଟି ଉଡ଼େଇ ଦିଆଯିବ, ଯିଏ ଭଗବାନଙ୍କୁ ମାନୁନି, ଯିଏ ଭଗବାନ ମାନିବନି, ସେ ଯାହା କିଛି କରିଦେବ ଲାଷ୍ଟକୁ ଡିଫିଟ୍ ହବ। ଭଗବାନ ଗୋଟେ ଶ୍ଳୋକରେ କହିଦେଲେ, ମୋଘ ଆଶା ମୋଘ କର୍ମଣା ମୋଘ ଜ୍ଞାନ ବିଚେତସ ରାକ୍ଷସୀମ ଆସୁରି ଯୋନି ପ୍ରକୃତି ମହିନା ଆଶ୍ରିତା, ଷ୍ଟ୍ରେଟ ବାଡ଼େଇଦେଲେ, ତୁମେ ମାନିବନି ଭଗବାନଙ୍କୁ, ନ ମାନେ ବର୍ତ୍ତମାନ କେତେ ଦିନ ଯାଉଛ ଯାଅ, କିନ୍ତୁ ଲାଷ୍ଟରୁ ମନେ ରଖ ତୁମର ଆଶା କେବେ ପୂରଣ ହବନି, ମୋଘ ମୋଘ ମାନେ ନିଷ୍ଫଳ, ମୋଘ ଆଶା ମୋଘ କର୍ମଣା, ତୁମେ ଯାହା କରୁଛ ସବୁ ୟୁଜଲେସ୍, ସେଥିପାଇଁ ବର୍ତ୍ତମାନ ମଣିଷ ଲାଷ୍ଟ ବୁଢ଼ା ବୟସରେ ଏ ଯେମିତି ମୁଣ୍ଡ ଗଳଉଛନ୍ତି, ପଚାରିଲେ କ'ଣ ସଂସାର ଲାଭ ହେଲା ନା, କିଛି ନାହିଁ, କିଛି ନାହିଁ କରୁଥିଲ, ଚଷୁଥିଲ କାହିଁକି, ଚଷୁ କୁଟୁଥିଲ କାହିଁକି? ଭଗବାନ ଜାଣିଲେ, ଯିଏ ଭଗବାନ ଜାଣିଲେ ଲାଷ୍ଟ ସେ ଡିଫିଟ୍ ହେବ, ପରାଭବ ସ୍ଥାପତ ବହୁତ ଜାତ, ଲାଷ୍ଟ ଡିଫିଟ୍ ହେବ। ମାନିବ ତୁମେ ମୋଘ ଆଶା, ଆଶା ତୁମର ଫୁଲଫିଲ୍ ହେବନି, ତୁମ ଡିଜାୟର କେବେ ଫୁଲଫିଲ୍ ହେବନି, କାରଣ ତୁମେ ପ୍ରଭୁଙ୍କୁ ଜାଣିନ। ଆଉ ଭୋଗ କର୍ମଣା, ତୋ କର୍ମ ଗୁଡା ଯାହା କଲେ ସେଟା ୟୁଜଲେସ୍, ନିଷ୍ଫଳ ସବୁ। ମୋଘ ଜ୍ଞାନ, ହ୍ୱାଟ ଏଭର ନଲେଜ୍ ୟୁ ହାଭ୍, ଦ୍ୟାଟ୍ ଇଜ୍ ୟୁଜଲେସ୍। ତୁମର ଯାହା ଅଛି ସେଟା ବେକାର, ସେ ଜ୍ଞାନ କିଛି ମୂଲ୍ୟ ନାହିଁ। ବିଚିତ ସହ ରାକ୍ଷସୀ ଆସୁରୀ ଜୋନି ପ୍ରକୃତି ମୋହିତା, ପ୍ରକୃତି ଦ୍ୱାରା ମୋହିନୀ, ମୂର୍ତ୍ତି ପ୍ରକୃତିର ମୋହିନୀ ଦ୍ୱାରା ଆକର୍ଷିତ ହୋଇକି ତୁମେ କୁଆଡେ ଯିବ, ଲାଷ୍ଟ ଡେଷ୍ଟିନେସନ ତୁମର ରାକ୍ଷସୀ ଆସୁରୀ ଜୋନି। ଦେଖ ଚକ୍ରବର୍ତ୍ତୀ କାଳ କଣ ଲେଖିଛନ୍ତି, କେତେ ତୁମେ ଆଭଏଡ କରି ଭଗବାନ କୁଆଡେ ଯାଇପାରିବନି। ଗୀତା ଗୋଟିଏ ଶାସ୍ତ୍ର ସମସ୍ତେ ଘୁରେଇ ଘୁରେଇକି ସାଇଜ କରିଦେଇଛି, ପ୍ରଭୁଙ୍କ ବାଣୀଟା ନା ଏ ସର୍ବଜନୀନ ଶାସ୍ତ୍ର। ପୁରା ବିଶ୍ୱର ଧର୍ମର ମାନଦଣ୍ଡ ହେଉଛି ଭଗବତ ଗୀତା। ଧର୍ମକୁ ଯଦି ମାପିବାକୁ ଚାହୁଁଛି, ସେ ଭଗବତ ଗୀତାରେ ଜାଣିବା ଦରକାର, ପ୍ରୟୋଗ ଜାଣିବା ଦରକାର। ଗୀତା ପଢ଼ିଛ ତୁମେ, ଶ୍ଳୋକ ଶାସ୍ତ୍ର ଶ୍ଳୋକ ମନେ ରଖୁନା, ପ୍ରୟୋଗ କରିପାରିବନି। ପ୍ରୟୋଗଟା ଜାଣିବାକୁ ପଡିବ, କେଉଁଠି କେଉଁଟା ଲାଗିବ, କେଉଁ ଶ୍ଳୋକଟା କାହିଁକି ଭଗବାନ କହିଛନ୍ତି, ନା ତୁମକୁ ବୋକା ବୋକା ଦେବେ ସମାଜ। ତେଣୁ ଧର୍ମର ମାନଦଣ୍ଡ ହେଲା ଶାସ୍ତ୍ର। ସେଥିପାଇଁ କହିଥିଲେ ଯୋଗୀ, ଆଉ କାହା କଥା କହିବେ, ଯୋଗୀମାନଙ୍କର ମନକୁ ମଧ୍ୟ ହରଣ କରନ ବୋଲି। ସେଥିପାଇଁ ସେ କହୁଛନ୍ତି, ସେ ଏ ଯେଉଁ ଶିବଜୀ କଥା କହୁଥିଲେ ନା, ଶିବଜୀ ଆଉ ବ୍ରହ୍ମାଜୀ, ସେମାନଙ୍କର ବହୁତ ବଡ଼ ସ୍ଥିତିରେ ଅଛନ୍ତି, କିନ୍ତୁ ପ୍ରେମ ଭକ୍ତିଟା ପ୍ରାପ୍ତ ନହେଲେ ଇନ୍ଦ୍ରିୟମାନଙ୍କୁ କେବେ ହେଲେ ବିଶ୍ୱାସ କରିହେବନି, ସେ ବିଷୟ ଲାଳସା ରହିବେ। ପ୍ରଭୁପାଦୀ ସେ କଥା କହୁଛନ୍ତି, ଶିବଜୀ ଧ୍ୟାନମଗ୍ନ ଥିଲେ, କିନ୍ତୁ ଯେତେବେଳେ ପାର୍ବତୀ ଯୌନ ସୁଖ ନିମିତ୍ତ ତାଙ୍କୁ ଉତ୍ତେଜିତ କଲେ, ସେ ସେଥିରେ ରାଜି ହେଲେ, ଫଳରେ କାର୍ତ୍ତିକେୟଙ୍କର ଜନ୍ମ ହେଲା। ସାଙ୍ଗେ ସାଙ୍ଗେ ତୁଳନା ଦେଉଛନ୍ତି, ଯେତେବେଳେ ହରିଦାସ ଠାକୁର ଏକ ଯୁବକ ଭକ୍ତ ଥିଲେ, ସେତେବେଳେ ସେ ଠିକ୍ ସେହିପରି ମାୟାଦେବୀଙ୍କର ଅବତାର ଦ୍ୱାରା କାମ ବିପାସରେ ଚରିତାର୍ଥ ନିମିତ୍ତ ଉତ୍ତେଜିତ ହୋଇଥିଲେ, କିନ୍ତୁ ହରିଦାସ ଠାକୁର ଅତି ସହଜରେ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ, କାରଣ ସେ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ଅନନ୍ୟ ଭକ୍ତ ଥିଲେ। ଶ୍ରୀ ଯମୁନାଚାର୍ଯ୍ୟଙ୍କର ପୂର୍ବ ବର୍ଣ୍ଣିତ ଶ୍ଳୋକରେ କୁହାଯାଇଛି ଯେ ଭଗବାନଙ୍କର ଏକ ପ୍ରିୟ ଭକ୍ତ, ସେ ଭଗବାନଙ୍କର ସଂଗଲାଭ କରି ଏକ ଉଚ୍ଚତର ଦିବ୍ୟ ସୁଖ ବା ଆନନ୍ଦ ଉପଭୋଗ କରିଥିବାରୁ ସମସ୍ତ ପ୍ରକାର ଭୌତିକ ସୁଖ ବା ଆନନ୍ଦକୁ ବିନା ଦ୍ୱିଧାରେ ତ୍ୟାଗ କରନ୍ତି। ଏହା ହେଉଛି ସଫଳତା ଲାଭର ରହସ୍ୟ, ସିକ୍ରେଟଟା ରହୁଛି, ଆଉ ସିକ୍ରେଟ ଜିନିଷଟା। ତୁମେ ହାଇଟ୍ ଟେଷ୍ଟଟା ତାହେଲେ ପାଇନ, ଲୋର ଟେଷ୍ଟର ଏବେ ତୁମର ଡିଜାୟାର ନାହିଁ, କିନ୍ତୁ ଲୋର ଟେଷ୍ଟ ପାଇଁ ତୁମର ହ୍ୟାଙ୍କରିଂ ଷ୍ଟାର ଆସିଯିବ, ଯେକୌଣସି ସମୟ ପୁଣି ଗୋଟେ ଆସୋସିଏଟ ହେଇଯିବ ବିଷୟ ଜିନିଷରେ ଚାଲି ଆସିବ। ଏତେ ଦିନ ସେମାନେ ଲୋକମାନେ କହନ୍ତି, ଏତେ ଦିନ ସେ ଭକ୍ତି କଲା, ଏମିତି ଛାଡ଼ିଦେଲା, ଏଇଟା କରିଦେଲା, ଆରେ ସେଥିରେ କିଛି ନାହିଁ, ସେ ଭକ୍ତି କରୁଛି ସେଟା ଲସ୍ ନାହିଁ, ଯେତିକି ଦିନ କରିଛି କିଛି ଲସ୍ ନାହିଁ, କିନ୍ତୁ ଆଚିଭମେଣ୍ଟ ପ୍ରାପ୍ତ ହେଇନି ନା, ହାୟର ଟେଷ୍ଟଟା ପାଇନି ନା, ଛାଡ଼ିଦେବ ସେ ଯେକୌଣସି ସମୟରେ, ପୁଣି ଲୋର ଟେଷ୍ଟ ପ୍ରତି ଆଟାଚ ହେଇକି ଛାଡ଼ିଦେବ। ଆଉ ଲୋକମାନେ କହିବେ, ସେତେ ବର୍ଷର ଭକ୍ତ ଏମିତି କରିଦେଲା, ସେମିତି କରିଦେଲା, ଏମିତି ଛାଡ଼ିଦେଲା, ଆରେ ଏଇଟା କିଛି ନାହିଁ, ତୁମେ କେତେ କ'ଣ କରୁଛ ବଡ଼ ଜିନିଷ ନୁହେଁ, ତୁମେ ସେନ୍ସେସ୍ ମାନଙ୍କୁ, ଇନ୍ଦ୍ରିୟ ମାନଙ୍କୁ ତୁମେ କେତେ ଉଚ୍ଚତର ସ୍ୱାଦ ଦେଇପାରୁଛ, କାରଣ ସେ ଯେତିକି ହାୟର ଟେଷ୍ଟ ପାଇବେ ସେତିକି ଲୋର ଟେଷ୍ଟ ଛାଡ଼ିବେ, ଏଇଟା ତାଙ୍କର ସେ ତ ତାଙ୍କୁ ଟେଷ୍ଟ ଦରକାର, ଇନ୍ଦ୍ରିୟ ମାନଙ୍କୁ ସ୍ୱାଦ ଦରକାର। ଯେ ଦେଖୁନ ଆମର ଯେଉଁ ପ୍ରସାଦ ତୁମେ ଖାଉଛ ବା ଯାହା ଖାଦ୍ୟ ଖାଉଛ, ତାର କ'ଣ, ସେ ତାର ସବୁ ଲୁଣ ପଡ଼ୁଥିବ, କଞ୍ଚା ଲଙ୍କା, ଯିଏ ଯାହା ଖାଇବା ତାର ସ୍ୱାଦ, ଯିଏ ଲୁଣିଆ ଲୋକ ସେ ଲୁଣ ପକେଇବ, କଞ୍ଚା ଲଙ୍କା ଖାଇବ, ଦିଶା ଧୁଣ୍ଡିଆ ଲୋକ ଖଟା ପକେଇବା କଥା ଖାଇବେ, ଏ ଉତ୍ତର ଭାରତୀୟ ଲୋକ ତାଙ୍କର ଶୁଖିଲା ଲଙ୍କା ମୁଣ୍ଡ ପଛେ ପୁରେଇବେ ଖାଇବେ, ବଙ୍ଗାଳୀ ତାଙ୍କ ବଙ୍ଗାଳରେ ତାଙ୍କ ତେଲରେ ଛାଣିବେ ଖାଇବେ, ଓଡ଼ିଆ ତାଙ୍କର ମସଲା ପୁଳେ ପୁରେଇବେ ଖାଇବେ, ତାଙ୍କ ସେନ୍ସେସ୍ ଗୁଡ଼ା ସେଥିରେ ଆଡିକ୍ଟେଡ଼ ହେଇଛି, ସେଟା ନହେଲେ ତାଙ୍କୁ ଭଲ ଲାଗିବ। ସେ ଏଇଟା ତ ଇନ୍ଦ୍ରିୟ ଗୁଡ଼ା ସବୁ ଗ୍ରହଣ କରିଛନ୍ତି ନା, ତ କ'ଣ ତୁମେ କରିବ, ତା କୌଣସି ଆର୍ଟିଫିସିଆଲ ଜିନିଷ ହେଇପାରିବ, ଇନ୍ଦ୍ରିୟମାନ ରସଯୁକ୍ତ ତାକୁ କୁହାଯାଏ, ଗୋଟେ ରସଯୁକ୍ତ ଇନ୍ଦ୍ରମାନେ ଗୋଟେ ସେନ୍ସେସ ଟଚ୍ ସେନ୍ସେସ ରସଯୁକ୍ତ। ଆଉ ଦେଖୁନ ଏଇଟା ସବୁ ଗାଡ଼ି ଗୁଡ଼ାକ ଆଜିକାଲି କେମିତି ବାହାରିଲାଣି, ଯେଉଁ ଗାଡ଼ି ଗୁଡ଼ାକ ସବୁ ଆଗରୁ ସବୁ ସାଇକେଲ ବାବୁଲି, ଆଗରୁ ସାଇକେଲ ଦେଖିଛ, ସାଇକେଲ ଯେଉଁ ରାଲେ ସାଇକେଲ ବାହାରୁଥିଲା ସେଥିରେ କ'ଣ ଗଦି ଥିଲା, ମୋର ମନେ ଅଛି ସେ ଯେଉଁ ରାଲେ ଦେଖାଯାଏ ଗୋଟେ ପ୍ଲାଷ୍ଟିକ କଳା କଳା ଭଳିଆ ଥିବ ନା, ତୁମେ ସବୁ ପ୍ୟାଣ୍ଟ ଗୁଡ଼ା ଖାଇଯାଏ, ଆମେ ସବୁ କଲେଜ ଯାଉ 20-25 କିଲୋମିଟର ଗଲାବେଳେ ସେତେବେଳେ ସବୁ ପ୍ୟାଣ୍ଟ ସବୁ ଦାମିକା କପଡ଼ାର ପ୍ୟାଣ୍ଟ ସବୁ ହେଇଥିଲା, କ'ଣ ଗୋଟେ ଥାଏ ଏଇଟା, କ'ଣ ମୋର ଭୁଲି, ଭିରେ ଥାଏ ସେ କମ୍ପାନୀଟା, ଭିରେ ଇଂଲିଶର, ହଁ ବିମଲ, ବିମଲ ପ୍ୟାଣ୍ଟ ସାର୍ଟ ଆମେ ସବୁ କାଟୁ ସେତେବେଳେ, ସେ ସବୁ ପଇସା ଥାଏ ଆମର ସେ କରି ଦିଅନ୍ତି, ବିମଲର ଆମେ ଡ୍ରେସ୍ କାଟୁ, ହେଲେ ଦେଖିବ ତୁମେ ସାଇକେଲ ଚଢ଼ିକି 15-20-50 କିଲୋମିଟର ତା ପଳେଇଗଲା ପରେ ଦେଖିଲା ସେ ତାର ସେ ଖାଇଯାଇଥିଲି, ଆଉ ଏତେ ସାର୍ଟଟା ଖାଇଗଲା କାହିଁକି, ସେ ସିଟ୍ ଗୁଡ଼ା କ'ଣ ଥିଲା, ବର୍ତ୍ତମାନ ଦେଖ ତୁମେ ସାଇକେଲ ଆଉ ସେମିତି ନାହିଁ, ସବୁ ସାଇକେଲ ଦେଖ, ଗାଡ଼ି ଦେଖ, ଖାଲି ସ୍ପର୍ଶ ଗୋଟେ ସ୍ପର୍ଶ ଯେମିତି ବସିବି ଯେମିତି ଲାଗିବ, ଏ ଚେୟାର ଗୁଡ଼ାକ ସବୁ ପକାଉଛନ୍ତି ଘର ଭିତରେ, ତୁ ବସି ପଡ଼ିବ ତୁମେ ତଳକୁ ପଳେଇବ ଯେମିତି,
କ୍ରୀଡ଼ା କ'ଣ ଦରକାର? ସ୍ପର୍ଶ ଇନ୍ଦ୍ରିୟ ସବୁ ସୁଖ ଦରକାର, ସବୁ ଇନ୍ଦ୍ରିୟ ତାଙ୍କର ରସଯୁକ୍ତ ବା ସେମାନେ ସେମାନଙ୍କର ଟେଷ୍ଟ ତାଙ୍କୁ ଦରକାର, ସେ ବଞ୍ଚିପାରିବେନି। ଚକ୍ଷୁରୁ ତାର ଗୋଟେ ରୂପ, ରୂପର ଝଲକ, ତାକୁ ଗୋଟେ ରୂପ ଦେଖିବାକୁ ପଡ଼ିବ, ଡିଜାଇନ୍ ସୁଭା। କର୍ଣ୍ଣ ତାର ଟ୍ୟୁନିଂ, ତାର ସବୁବେଳେ ସବୁବେଳେ ଚାହୁଁଛି ଭଲ କଥା। ସପତ୍ନୀ ଏବ ଗେହ ପତି ଲୁନନ୍ତି ସେ ଲେଖିଲେ। ଗୋଟେ ସ୍ୱାମୀର ଦୁଇ ତିନିଟା ସ୍ତ୍ରୀ ହେଲେ ତାର ଅବସ୍ଥା ଯେମିତିକା, ଗୋଟେ ଜୀବର ଅବସ୍ଥା ସେଇଭଳି, ତାକୁ ଏଇ ପାଞ୍ଚ ଜଣ ଲୁଣ୍ଠୁଛନ୍ତି। ସେ ଶ୍ଳୋକଟା ମୋ କାଇଁ ମନେ ପଡ଼ୁନି, ବଢ଼ିଆ ଶ୍ଳୋକ। ପଞ୍ଚ ଏବ ପାଞ୍ଚ ଦ୍ୱାରା ପାଞ୍ଚକୁ ଜାଣିବ। କଣ ଅଜାମ୍ବଳି ଚରିତ୍ର ସେ ଶ୍ଳୋକଟି ଅଛି। ଏ ପାଞ୍ଚଟା ଜ୍ଞାନେନ୍ଦ୍ରିୟ ଶବ୍ଦ କଣ କରୁଛନ୍ତି, କର୍ଣ୍ଣ ଇନ୍ଦ୍ରିୟ ସେ ଚାହୁଁଛି ସବୁବେଳେ ଶୁଣିବି, ଟ୍ୟୁନିଂ ଡିଫରେଣ୍ଟ, ତାକୁ ରସ ଦରକାର। ଆଉ ସେ ସେ ରସଟା ସବଷ୍ଟିଚ୍ୟୁଟ୍ ଭଗବାନ ଦେଇଛନ୍ତି, କିନ୍ତୁ ଭଗବାନଙ୍କର ଭଜନ ଗୁଡ଼ିକ ରହିଛି, ଭଗବାନ ଭଜନ ରହିଛି ନା, ବିଭିନ୍ନ ସ୍ୱରରେ ରହିଛି, ସବଷ୍ଟିଚ୍ୟୁଟ୍ ଅଛି ସବୁ ସବୁକି ଜୁହାରେ ଆମେ ଭୋଜନ କରୁଛେ, ଠିକ୍ ଅଛି ଭଗବାନଙ୍କୁ ପ୍ରସାଦ ଲଗେଇ ତୁମେ ଭୋଜନ ପା, ଭୋଜନ କର। କାରଣ ଇନ୍ଦ୍ରକୁ ଶୁଦ୍ଧ କରିବାକୁ ପଡ଼ିବ, ତୁମକୁ ଯୋଉଟା ହେଲେ ଶୁଦ୍ଧ ନ କଲେ ତୁମେ ଭାସିବ ସଂସାର। ଭୋଜନ ସେଥିପାଇଁ ରଖାଗଲା, ବିଭିନ୍ନ ରାଗ ରାଗିଣୀ ରଖାଗଲା, ମଙ୍ଗଳାରତୀରେ ରାଗ ଅଲଗା ସ୍ୱର ରଖାଗଲା, ତୁମେ କର୍ଣ୍ଣରେ ଶୁଣ ସେଗୁଡ଼ିକ। ତେଣୁ ଇନ୍ଦ୍ରିୟ ଗୁଡ଼ିକ ଏଇଭଳିଆ, ଗୋଟେ ସ୍ୱାମୀର ବହୁ ସ୍ତ୍ରୀ ଥିଲେ ଯେମିତି ତାକୁ ହଇରାଣ କରନ୍ତି, ତାକୁ ଯେଭଳି ସବୁବେଳେ ଲୁଣନ୍ତି, ତାକୁ ଲୁଣ୍ଠନ କରନ୍ତି, ସେ ଗୋଟେ ବ୍ୟକ୍ତିକୁ ଏଇ ଜ୍ଞାନେନ୍ଦ୍ରିୟ ମାନେ ଲୁଣ୍ଠନ କରୁଛନ୍ତି, ସେ କ'ଣ କରିପାରିବ? ତ ଲୁଣ୍ଠନ କରୁଛନ୍ତି, ତାର ସହରା ହେଉଛନ୍ତି କେବଳ ଭଗବାନ। ପ୍ରଭୁଙ୍କ ଆଶ୍ରୟ ନକଲେ କେହି ବି ଇନ୍ଦ୍ରିୟକୁ ସଂଯମ କରିପାରିବେ, ସେ କାଟିଦେଲେ ପୁରା। ମତ୍ପର ସବୁ ଶ୍ଳୋକ କହିଲେ, ମତ୍ପର ତାନି ସର୍ବାଣି ସଂୟମ ଯୁକ୍ତ ଆସିତି ମତ୍ପର ବସି ଯଶ ଇନ୍ଦ୍ରିୟାଣି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ମତ୍ପର ଶବ୍ଦ କହିଦେଲା ଯେ ମତ୍ପର ଭକ୍ତ ହବ ସେ କେବଳ ସଂଯମ କରିପାରିବ, ନିରାଶ ହବାର ନାହିଁ। ତୁମେ ନିରାଶ ହେଲେ କଣ ଟା, ଯେଉଁ ଜନ୍ମରେ ତେବେ ଷ୍ଟାର୍ଟ କରିବ, ଓ ଆଟା ଯେଉଁ ଜନ୍ମରେ ଶିଖିବ, ସ୍କୁଲକୁ ଡରିକି ତୁମେ କହିବ ମୁଁ ଯିବିନି, ନଗଲେ ତୁମେ ଓଆ ଶିଖିପାରିବନି। ତୁମେ ଯେଉଁ ଜନ୍ମ ହେଲେ ଷ୍ଟାର୍ଟ କରିବାକୁ ପଡ଼ିବ, ସେନ୍ସେସ୍କୁ ତୁମେ କଣ୍ଟ୍ରୋଲ କରିବାକୁ ପଡ଼ିବ, ନହେଲେ ତୁମେ ତ କେବେ ହେଲେ ହାୟର ଟେଷ୍ଟ ପାଇପାରିବେ। ଆଉ ଆମର କଣ୍ଟ୍ରୋଲ ଅର୍ଥ ପ୍ରବୋଧ କୁହନ୍ତି, ଆମର ସବୁବେଳେ ଡ୍ରାଏ ଜିନିଷ ନାହିଁ, ଯୋଗୀମାନଙ୍କର ଡ୍ରାଏ ସବୁ, ତାଙ୍କର ଶୁଷ୍କ ଜିନିଷ, ଆମର ଶୁଷ୍କ ଜିନିଷ, ଆମର ସବୁ ସବଷ୍ଟିଚ୍ୟୁଟ୍ ରହିଛି, ଆମର ପ୍ରସାଦ ରହିଛି, ନୃତ୍ୟ ରହିଛି, କୀର୍ତ୍ତନ ରହିଛି, ସବୁ ହାୟର ଟେଷ୍ଟ ଅଛି, ହାର୍ଡ ଟେଷ୍ଟ ଅଛି। କିନ୍ତୁ ସବୁବେଳେ ମନେ ରଖିବା ଦରକାର, ମୋ ଇନ୍ଦ୍ରିୟ ଗୁଡ଼ିକ ଉଚ୍ଚତର ସ୍ୱାଦ ପ୍ରାପ୍ତ ହୁଅନ୍ତୁ, ନିଚିତର ସ୍ୱାଦକୁ ଛାଡ଼ନ୍ତୁ, ନହେଲେ ଏଇ ଇନ୍ଦ୍ରିୟ ମାନେ ଲୁଣ୍ଠନ କରିବେ ଗୋଟେ ବ୍ୟକ୍ତିକୁ, ଲୁଣନ୍ତି, ପ୍ରହ୍ଲାଦ ମହାରାଜ କହୁଛନ୍ତି। ଜିହ୍ୱା ଏକ ଚ୍ୟୁତ ଚ୍ୟୁତ ଆବିତୃପ୍ତା, ଜିହ୍ୱା କେବେ ବି ତୃପ୍ତ ହଉନି, କର୍ଣ୍ଣ ଉଦର, କର୍ଣ୍ଣ ଗୋଟେ ଆଡ଼ୁ ଟାଣୁଛି, ଉଦର ଗୋଟେ ଆଡ଼ୁ ଟାଣୁଛି, ସବୁ ଇନ୍ଦ୍ରିୟ ମାନେ ଜିହ୍ୱାକୁ ଟାଣିବେ। ସେଥିପାଇଁ ଜୀବକୁ ଏଇ ଭକ୍ତି ଯୁଗରେ ଲାଗିବାକୁ ପଡ଼ିବ, ପ୍ରଭୁଙ୍କର କୃପାରେ ଗୋଟେ ଜୀବକୁ ଉନ୍ନତ ରସ ଆସିବ, ସେତେବେଳେ ଏଇ ତୁଚ୍ଛ ରସ ଗୁଡ଼ାକ କିଛି ଲାଗିବନି, ତେବେ ଟେଷ୍ଟ ମିଳୁଥିବ ଆଉ ହାର ଟେଷ୍ଟ ହବ। ଆଉ ସେଥିପାଇଁ ଶାସ୍ତ୍ର ବିଧାନଟା ଆମକୁ ବହୁତ ଷ୍ଟ୍ରିକ୍ଟଲି ରଖାଗଲା, ରୁଲ୍ସ ରେଗୁଲେସନ୍ ଗୁଡ଼ା ଏତେ କାଇଁ ରଖାହଉଛି, ଏଥିପାଇଁ ଗୋଡ଼ିଆରେ ଆମର ରୁଲ୍ସ ରେଗୁଲେସନ୍ ଗୁଡ଼ା ବହୁତ ପ୍ରଚୁର, ତୁମେ ଏଇଟା କରିବ, ତୁମେ ଏଇଟା କରିବ, ତୁମେ ଏଇଟା କରିବ, କାରଣ ତୁମେ ସବୁବେଳେ ଇନ୍ଦ୍ରିୟ ଗୁଡ଼ିକୁ ଚେତନଶୀଳ କରିବ, ସବୁବେଳେ କନସିୟସନେସ୍ ଆଣିବ, ମୁଁ ଗୋଟେ ଡିଭୋଡି, ଆଇ ଏମ୍ ଡିଭୋଡି, ଆଇ ଏମ୍ ନଟ୍ ଅର୍ଡିନାରି ପର୍ସନ୍। ସେଥିପାଇଁ ଆମର ସବୁ ପ୍ରକାର ଆକ୍ଟିଭିଟିଜ୍ ଗୁଡ଼ା ସବୁଗୁଡ଼ା ସବୁ ଲିଙ୍କ୍ ରଖି ରଖାହେଇଛି, ତୃତୀୟ କରିବାକୁ ପଡ଼ିବ, ଭଗବାନ ଜପ କରିବାକୁ ପଡ଼ିବ, ପ୍ରସାଦ ପରାଳେ ବନ୍ଦନା କରିବାକୁ ପଡ଼ିବ, ମନ୍ଦିରକୁ ଗଲେ ପ୍ରଣାମ କରିବାକୁ ପଡ଼ିବ, ଭାଗବତ ପଡ଼ିବ, ସବୁବେଳେ ତୁମକୁ ରଖାଯାଉଛି କନସିୟସ୍ କରିକି। ୟୁ ଆର୍ ନଟ୍ ଏ କଣ୍ଡିସନ୍ ସୋଲ୍, ତୁମେ ଗୋଟେ ସାଧାରଣ ଗୋଟେ ବଦ୍ଧ ଜୀବନ ନୁହଁ, ତୁମେ ଗୋଟେ ଲିବରେଟେଡ୍ ପର୍ସନ୍, ୟୁ ୱାଣ୍ଟ ଟୁ ବି ଲିବରେଟେଡ୍, ତୁମେ ଚାହୁଁଛ ମୁକ୍ତି ହବ, ବିକଶ ସାଧୁ ସାବଧାନ, ସାବଧାନ ଶବ୍ଦ ସାଧୁ ପାଖରେ ଲାଗିବ। ଯେଉଁମାନେ ଭକ୍ତ ହେବା ପାଇଁ ଚାହୁଁଛନ୍ତି ତାଙ୍କୁ ଏସବୁ ପ୍ରିନ୍ସିପଲ, ଏତେ କଳିଯୁଗ ହେଇଗଲାନି, ବହୁତ ମିନିମାଇଜ୍ କରିବା ଦରକାର, ସିମ୍ପୁଲ ଲିଭିଂ, ଜୀବନ ବହୁତ ସରଳ ବନା, ସରଳ ଆହାର, ସରଳ ସ୍ଥାନର ଘର ଭଣ୍ଡେ କଲେ ବି ସରଳ ଡେଭଲପମା ଟାଇମ୍। ତୁମେ ସେ ପ୍ରବାଦ କୁହନ୍ତୁ, ତୁମେ ସିମ୍ପଲ ଲିଭିଂ ସହିତ କ'ଣ ସମ୍ପର୍କ ଅଛି, ତୁମେ ଟାଇମ୍ ଆଉ ଏନର୍ଜି ସେଭ୍ କରିପାରିବ, ସମୟ ଶକ୍ତିକୁ ତୁମେ ସେଭ୍ କରିପାରିବ, ଯାହାଦ୍ୱାରା ଭଗବାନ ବାହାର ଲଗେଇ ପାରିବ। ଯାହାର ଯେତେ ଆରିଷ୍ଟୋକ୍ରାସି ଲାଇଫ, ତାର ସେ କେବେ ବି ଭକ୍ତି କରିପାରିବ, ତା ସମୟ ତା ପଳେଇବ ସେଥିରେ ତାକୁ ତୁମେ ରଖିଛ ମାନେ ଦ୍ରବ୍ୟ, ତା ପାଇଁ ତୁମେ ଟାଇମ୍ ଦେବ ଆଉ ଏସବୁ ଫ୍ୟାକ୍ଟ ଗୁଡ଼ା। ମତ୍ପର ଭକ୍ତ ନହେଲେ ଜଣେ ବିଜିତେନ୍ଦ୍ର ହେଇଥିଲେ ବି ତାର ଅନର୍ଥ ଆସିବ, ସେଥିପାଇଁ କହିଲେ ଧ୍ୟାୟତ ବିଷୟ ପୁଣି, ସେଇଟା ଯୋଗୀମାନଙ୍କ ପାଇଁ ଲାଗୁଛି, ତାପରେ କାଲି ପୁଣି କହିବେ। ହରେ କୃଷ୍ଣ ଭଗବତ ଗୀତା କି ଜୟ, ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ, ଗୀତା ପ୍ରମାଣ।